नमो भगवते वासुदेवाय श्रीमद्भागवतम दशम स्कंद 41 अध्याय श्लोक 36 मनासितासामरविन्दलोचनाः जहारमत्तद्विरदेन्द्रविक्रमो दृशाङ्गदश्रीरमणात्मनोत्सवम्
दृशाङ्गदश्रीरमणात्मनोत्सवम्
अरविंद पद्मपरी लोचन नेत्रद्वय प्रगल्भ लीला लीलासह हसित हास्य अवलोके तांकर दृष्टिपात द्वारा जहार हरण करितले मत्त मत्त दुर्गेन्द्र गजेन्द्र तुल्य विक्रम विक्रमशाली दृशां श्रीमानक नयनर ददत वितरण करती श्री श्री लक्ष्मीदेवी को रमण जहा आनंद उत्सव आत्मना अंत शरीर द्वारा उत्सव उत्सव श्रोत्र अनुवाद ନିଜ ସାହସିକତାପୂର୍ଣ୍ଣ ଲୀଳାକୁ ସ୍ମରଣ କରୁଥିବା ହାସ୍ୟଯୁକ୍ତ କମଳଲୋଚନ ଭଗବାନଙ୍କୁ ଅବଲୋକନ କରିବା ଦ୍ୱାରା ସେହିସବୁ ନାରୀମାନଙ୍କର ମନ ମୁଗ୍ଧ ହୋଇଥିଲା। ଲକ୍ଷ୍ମୀଦେବୀଙ୍କ ଆନନ୍ଦର ଉତ୍ସ ତାଙ୍କ ଦିବ୍ୟ ଅବୟକୁ ନେଇ ଅବୟଭବ ଅବୟବକୁ ନେଇ ମତ ଗଜେନ୍ଦ୍ରପୁର ବିକ୍ରମଶାଳୀ ପଦଚାରଣ କରି ସେମାନଙ୍କର ନୟନୋତ୍ସବ ସୃଷ୍ଟି କରୁଥିଲେ। ଏଥିରେ ଆମର କୌଣସି ଭାବାର୍ଥ ନାହାନ୍ତି, କିନ୍ତୁ ଆମର ଏଠିକାର ଯେଉଁ ରହିଛି ବର୍ତ୍ତମାନ ବ୍ୟବସ୍ଥା ଯେ ନଥିଲେ ମଧ୍ୟ ପ୍ରଭୁପାଦ ମହାରାଜ ଭାବାର୍ଥ ନ ରହିଥିଲେ ମଧ୍ୟ ଆମେ ସେ ବିଷୟରେ କିଛି ଆଲୋଚନା କରିବା। ନମ ଇସ୍ପାଦାୟ କୃଷ୍ଣ ପ୍ରେଷ୍ଠା ବିଦ୍ୟାଳୟ ସ୍ମୃତି ଏକିଶୋରଦାନ୍ତ ସ୍ୱାମୀ ପିନାମଣି ନମ ସଦଭକ୍ତମଣି ମଣିଧର ଦୁଭାୟ ପ୍ରଭୁପାଦ ସଦ୍ବାଣୀ ପ୍ରଚାର ନିରତାୟ। ତେଣୁ ଇଏ ଯେଉଁ ଲୀଳା ଚାଲିଛନ୍ତି ଭଗବାନଙ୍କର ମଥୁରା ଲୀଳା, ଇଏ ହେଉଛି ବିରହ ପରେ ମିଳନର ଲୀଳା। କିନ୍ତୁ ଆମର ଭକ୍ତମାନେ ବହୁତ ବିରହ ଲୀଳାରେ ବର୍ତ୍ତମାନ ରହିଛନ୍ତି, ତେଣୁ କିନ୍ତୁ ଭଗବାନଙ୍କର ଯେଉଁ ରହିଛି ନିୟମ ସବୁ ରହିଛି, ଭଗବାନଙ୍କର ପୂଜା ଆରାଧନା ଇତ୍ୟାଦି ସେସବୁ ଜଣେ ଆନନ୍ଦରେ କରିବ, ଦୁଃଖରେ ମଧ୍ୟ କରିବ। ସେଥିପାଇଁ ଆମେ ଜଣେ ବିନ୍ଦୁମଙ୍ଗଳ ଠାକୁର ସେଟା କହିଛନ୍ତି ଯେ ସୁଖାବସାନେ ତ୍ୱିଦମେବ ସାରଂ, ଦୁଃଖାବସାନେ ତ୍ୱିଦମେବ ଜ୍ଞେୟଂ, ଦେହାବସାନେ ତ୍ୱିଦମେବ ଜାପ୍ୟଂ, ଗୋବିନ୍ଦ ଦାମୋଦର ମାଧବେତି। ସୁଖରେ ମଧ୍ୟ ଭଗବାନଙ୍କର ନାମ ନେବା, ଦୁଃଖରେ ମଧ୍ୟ ଭଗବାନଙ୍କର ନାମ ନେବା। ତେଣୁ ଆଜି ଯେଉଁ ବର୍ତ୍ତମାନ ପାଇଁ ଦୁଃଖର ବିଶ୍ୱାସ କହନ୍ତି, ଏ ଦୁଃଖରେ ମଧ୍ୟ ଆମେ ଏଇ ଭଗବାନଙ୍କ ଲୀଳାକୁ ସ୍ମରଣ କରିବା। ଆଜି ଯେଉଁ ମଥୁରାବାସୀମାନେ ସେମାନେ ଅନେକ ବର୍ଷ ଧରି ଦୁଃଖରେ ଥିଲେ, ଅନେକ ବର୍ଷ ଧରି କହିଲେ 18-19 ବର୍ଷ ଧରି ସେମାନେ ଦୁଃଖରେ ତ ରହିଛନ୍ତି ବହୁତ ବର୍ଷ ଧରି, କିନ୍ତୁ ସେ ଆଶା କରୁଛନ୍ତି କେବେ ଭଗବାନ ଆବିର୍ଭାବ ହେବେ। କାରଣ ଯେତେବେଳେ ବସୁଦେବ ଏବଂ ଦେବକୀ ବିବାହ ବନ୍ଧନରେ ସ୍ୱୀକୃତ କଲେ ସେହି ସମୟରେ ଆକାଶବାଣୀ ହୋଇଥିଲେ। ତେଣୁ ସାଧାରଣ ଭକ୍ତଙ୍କ ମନରେ ପ୍ରଶ୍ନ ଉଠିବ, କାହିଁକି ଆକାଶବାଣୀ ହେଲା? କାରଣ ବହୁତ ଆଦରରେ କଂସ ଦେବକୀଙ୍କୁ ବସୁଦେବଙ୍କୁ ନେଇକି ଯାଉଥିଲା ତାଙ୍କର ବସୁଦେବଙ୍କ ଗୃହକୁ, ରଥକୁ ନିଜେ ଚାଳନ କରୁଥିଲା। ଦେବତାମାନେ କାହିଁକି ଏଭଳି କହିଲେ, ଆକାଶବାଣୀ କରିଦେଲେ, ଯାହାକି କଂସ କ'ଣ ତାଙ୍କର ଦୁଷ୍ଟାମି ଆରମ୍ଭ ହୋଇଯିବ, କଂସର କ୍ରୂରତା ଆରମ୍ଭ ହୋଇଯିବ। ତେଣୁ ଆଚାର୍ଯ୍ୟମାନେ ଟିକାରେ କହିଛନ୍ତି ତା'ର ବହୁତ କାରଣ ରହିଛି। ତେଣୁ ସେଥିରେ ଗୋଟିଏ କାରଣ ଥିଲା ଯେ ବସୁଦେବ ଜାଣିବେ ଯେ ପ୍ରକୃତରେ ଭଗବାନ ଆମର ପୁତ୍ର ରୂପରେ ଆସିବେ। ବସୁଦେବ ଅନେକ ଜନ୍ମର କଥା ସବୁ ରହିଛି, 3 ଜନ୍ମର କଥା, ଅନେକ ବର୍ଷ ତଳର କଥା, ଭଗବାନ ତାଙ୍କ ପୁତ୍ର ହୋଇକି ଆସୁଛନ୍ତି। ଏବଂ ବସୁଦେବଙ୍କର ଜନ୍ମ ସମୟରେ ଦୁନ୍ଦୁବି ନାଁ ଦେଇଥିଲା, ସେଥିପାଇଁ ତାଙ୍କର ଗୋଟିଏ ନାଁ ହୋଇଥିଲା ଆନକ ଦୁନ୍ଦୁବି। ତେଣୁ ବସୁଦେବ ଯେତେବେଳେ ଆଜି ଶୁଣିଲେ ଯେ ଏଇଭଳି ଭାବରେ ଆମର ଯେଉଁ ଅଷ୍ଟମ ଗର୍ଭ ଆସିବେ, ସେ କଂସକୁ ହତ୍ୟା କରିବେ, ସେଥିରେ ତାଙ୍କର ବହୁତ ଆନନ୍ଦିତ ହୋଇଥିଲେ ସେ। ତେଣୁ ସେଠି ଯେତେ ଯେଉଁମାନେ ଥିଲେ ବହୁତ ପ୍ରକାର ଯୌତୁକ ପ୍ରଦାନ କରାଯାଇଥିଲା, ଆମର ଭାଗବତ ଦଶମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଅନେକ ହାତୀ, ଅନେକ ଘୋଡ଼ା, ଅନେକ ଯୁବତୀମାନେ ସବୁ ଆସିଥିଲେ, ବହୁତ ରତ୍ନ ଅଳଙ୍କାର ସବୁ ସଜ୍ଜିତ ହୋଇକରି ଆସିଥିଲେ। ତେଣୁ ସମସ୍ତେ ଶୁଣିଲେ ସେ କଥା, ତେଣୁ ସେମାନେ ଶୁଣି ସେମାନେ ଆଶ୍ୱସ୍ତ ହେଲେ ଯେ କଂସର ଯେଉଁ ଅତ୍ୟାଚାରରୁ ସେମାନେ ମୁକ୍ତ ପାଇବେ। କଂସର ଅତ୍ୟାଚାର ସେମାନେ ଜର୍ଜରିତ ହୋଇକି ରହିଥିଲେ। ତେଣୁ ଏହି ମଥୁରାବାସୀମାନେ ମଧ୍ୟ ଆନନ୍ଦିତ ହୋଇଥିଲେ, କାରଣ ତା ପୂର୍ବରୁ ବର୍ଣ୍ଣନା କରାଯାଇଛି ଯଦୁକୁଳମାନେ ଯଦୁ ଯେଉଁମାନେ ଅଛନ୍ତି ଯଦୁ ବଂଶରେ ଅଛନ୍ତି ସେମାନେ ସବୁ ଲୁଚିକି ରହିଥିଲେ, ଆଉ ଯେଉଁମାନେ ଯାଇପାରିଲେ ଲୁଚିପାରିଲେ ନାହିଁ, ରହିଲେ ମଥୁରାରେ, ସେମାନେ ବହୁତ ମନ ଦୁଃଖରେ ଥିଲେ। କିନ୍ତୁ ଏଇ ଯେଉଁ ଆକାଶବାଣୀ ଶୁଣିଲେ ଯେ ଅଶ୍ୟାସ୍ତ ଅଷ୍ଟମ ଗର୍ଭ ହନ୍ତା ଯା ଭାଷେ ଅବୁଦ୍ଧ, ଆରେ ମୂର୍ଖ ତୁ ଯାହାକୁ ବହନ କରୁଛୁ ତାର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ, ଏ ଯେତେବେଳେ ଶୁଣିଲେ ମଥୁରାବାସୀମାନେ ଶୁଣିଲେ ଏ କଥା, ସେ ଡାଇରେକ୍ଟ ଶୁଣିନାହାନ୍ତି କିନ୍ତୁ ଅନ୍ୟମାନଙ୍କ ଦ୍ୱାରା ଶୁଣିଛନ୍ତି, ଶୁଣିକରି ସେମାନେ ବହୁତ ଆନନ୍ଦିତ ହୋଇଥିଲେ। କେବେ ଭଗବାନ ତାଙ୍କୁ ଉଦ୍ଧାର କରିବେ, ଅଷ୍ଟମ ଗର୍ଭ କେବେ ଆସିବେ? ତେଣୁ ଅଷ୍ଟମ ଗର୍ଭ ଯେତେବେଳେ ଆସିଲେ କେହି ଜାଣିପାରିଲେନି, ଗୋଟେ କନ୍ୟା ସନ୍ତାନ ଉପରେ ଆସିଲେ, ତେଣୁ ମଥୁରାବାସୀମାନେ ମଧ୍ୟ ଜାଣିପାରିଲେ ନାହିଁ, ଯେଉଁ କଥା ଶୁଣିଥିଲେ ଅଷ୍ଟମ ଗର୍ଭ ତାଙ୍କୁ ଉଦ୍ଧାର କରିବେ, ତାଙ୍କର ସେ ଆଶା ମଧ୍ୟ ଚାଲିଗଲା। ଅଷ୍ଟମ ଗର୍ଭ ଗୋଟେ କନ୍ୟା ସନ୍ତାନ ଯାହା ହେଲା, ସେ ଦୁର୍ଗାଦେବୀ ସେତେ ପଳେଇଲେ, ଉଡ଼ିକି ପଳେଇଲେ, କଂସକୁ ହତ୍ୟା କଲେ ନାହିଁ, ତାହେଲେ କେମିତି ଆମେ କଂସର ଦାଉରୁ ମୁକ୍ତି ପାଇବା? ଆଜି ଆମେ ବର୍ତ୍ତମାନ ମଧ୍ୟ ସେଇଭଳିଆ ଚିନ୍ତା କରୁଛନ୍ତି, ସରକାରଙ୍କର ଯେଉଁ କଠୋର ନିୟମ ଅଛି ସେ କଠୋର ନିୟମ ଦାୟୀରୁ କେମିତି ଆମେ ରକ୍ଷା ପାଇବା, ମୋର ବୃଦ୍ଧମୂଳରେ ସମାଧି କେମିତି ରକ୍ଷା ପାଇବ, ଏଇ ଚିନ୍ତା ରହିଛି ବର୍ତ୍ତମାନଙ୍କର। ମଥୁରବାସୀମାନଙ୍କୁ ମଧ୍ୟ ସେଇଭଳିଆ ଚିନ୍ତା ଥିଲା, କେମିତି ଆମେ କଂସର ପ୍ରତାପରୁ ମୁକ୍ତି ପାଇବା, କଂସର କ୍ରୂରତାରୁ ମୁକ୍ତି ପାଇବା, ଏଇଭଳିଆ ଚିନ୍ତା କରୁଥିଲେ। କିନ୍ତୁ ଆଜି ଯେତେବେଳେ 11 ବର୍ଷ ପରେ ଭଗବାନ ଆସୁଛନ୍ତି, ତାଙ୍କର କେତେ ଆନନ୍ଦ ହେଉଥିବ ଆପଣ ଅନୁମାନ କରନ୍ତୁ। ଅନେକ ବର୍ଷ ଦୁଃଖରେ କହିଲେ, ଯେଉଁ କୁହାଯାଇଛି କଷ୍ଟ କଲେ କୃଷ୍ଣ ମିଳନ୍ତି, ବହୁତ କଷ୍ଟ ସ୍ୱୀକାର କରିଥିଲେ, ବହୁତ ଦୁଃଖ ସହିଛନ୍ତି, ଭଗବାନ ପ୍ରାପ୍ତ ହେଲେ ସବୁ ଦୁଃଖର ସମାପ୍ତି ହେବ। ତେଣୁ ଯେତେବେଳେ ଆଜି ଶୁଣିଲେ, ଖବର ପାଇଲେ ଯେ ଭଗବାନ ଆସୁଛନ୍ତି କୃଷ୍ଣ ବଳରାମ, ତେଣୁ ତାଙ୍କର ଆନନ୍ଦର ସୀମା ରହିଲା ନାହିଁ। ତେଣୁ ଯିଏ ଆପୂର୍ବ ଶୋକର ବର୍ଣ୍ଣନା, ଯିଏ ଯେଉଁ କାର୍ଯ୍ୟ କରୁଥିଲେ ସେ କାର୍ଯ୍ୟକୁ ସେଇ ଅଧା ରଖି ପଳାଇ ଆସିଲେ ଭଗବାନ ଦର୍ଶନ କରିବା ପାଇଁ, ଠିକ୍ ଭାବରେ ବସ୍ତ୍ର ମଧ୍ୟ ପରିଧାନ କରିନାହାନ୍ତି, କେତେ ଲୋଲୁପତା ରହିଛି, କେତେ ଲୋଭ ରହିଛି ଭଗବାନ ଦର୍ଶନ କରିବେ, ଭଗବାନ ରୂପ ଦର୍ଶନ କରିବେ। ନୟନର ଯେଉଁ ଆମେ ଭଗବାନଙ୍କୁ ଚକ୍ଷୁ ଦେଇଛନ୍ତି, ଏ ଚକ୍ଷୁର ସଫଳତା ହେଉଛି ଏଇ ରୂପ ଦର୍ଶନ କରିବା, ଭଗବାନଙ୍କ ରୂପ ଦର୍ଶନ କରିବା। ଆଗାମୀ ଦଶମ ସ୍କନ୍ଧ 21 ଅଧ୍ୟାୟରେ ଏକଥା ଗୋପୀମାନେ କହୁଛନ୍ତି, ଅକ୍ଷୁଣତା ପରମ ଫଳମ ଇଦମ୍ ନ ପରମ ବିଧାନ, ଯେଉଁମାନେ ଚକ୍ଷୁ ନାହିଁ ତାଙ୍କ କଥା ଛାଡ଼ନ୍ତୁ, ତୁରନ୍ତ ଭଗବାନ ଦର୍ଶନ ରୂପ ଦେଖିପାରିବେ ନାହିଁ, ଏତେ ସୁନ୍ଦର ରୂପ। କିନ୍ତୁ ଯେଉଁମାନଙ୍କର ଚକ୍ଷୁ ଅଛି, ଭଗବାନ ଚକ୍ଷୁ ପ୍ରଦାନ କରିଛନ୍ତି ଅକ୍ଷୁଣତା, ସେ ଚକ୍ଷୁର ଫଳ ହେଉଛି କ'ଣ ନା ଏଇ ସୁନ୍ଦର ରୂପ, ଭଗବାନ ରୂପ ଦର୍ଶନ କରିବା, ଏତେ ସୁନ୍ଦର ଭଗବାନଙ୍କ ରୂପ। କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭା, ଗୋଟିଏ କନ୍ଦର୍ପ ମଧ୍ୟ ରୂପ, ଗୋଟିଏ କନ୍ଦର୍ପର ରୂପରେ ସମସ୍ତେ ମୁଗ୍ଧ ହୋଇଯାଆନ୍ତି, ପୁରୁଷ ସ୍ତ୍ରୀ ମୁଗ୍ଧ ହୋଇଯାଆନ୍ତି, କିନ୍ତୁ ଗୋଟିଏ କନ୍ଦର୍ପର ରୂପକୁ ମଧ୍ୟ ଭଗବାନଙ୍କ ରୂପ ତିରସ୍କାର କରୁଛି, ଏତେ ସୁନ୍ଦର ରୂପ ଭଗବାନଙ୍କର। ଯେଉଁମାନେ ଚକ୍ଷୁ ଆ ପରେ ବର୍ଣ୍ଣନା କରାଯିବ, ଚକ୍ଷୁ ଆଉ 45 ଥର ବର୍ଣ୍ଣନା କରାଯିବ, ଆମ କଥା ସେଇଟା କହିବା ସୂଚନା ଦେବା, କେମିତି ତାଙ୍କର ଭଗବାନ ରୂପ ଦର୍ଶନ କରି କିଭଳି ତାଙ୍କର ମାନେ ତାଙ୍କର ପରିବର୍ତ୍ତନ କିଭଳି ହେଉଛି। ତେଣୁ ଏଇ ଯେଉଁ ଭଗବାନ ରୂପ ଯେଉଁମାନେ ଦର୍ଶନ କରିଛନ୍ତି, ସେମାନଙ୍କର ଶୁଣିଛନ୍ତି, ସିଏ ରୂପ ଦର୍ଶନ କରିନଥିଲେ, ଭଗବାନଙ୍କର ଗୁଣ ଶୁଣିନଥିଲେ, ଲୀଳା ବିଷୟରେ ଜାଣିନଥିଲେ, ଭଗବାନଙ୍କର ଖାଲି ଆମେ ଜାଣୁଛେ, କିନ୍ତୁ ଭଗବାନଙ୍କର ଯେ କେତେ ମାଧୁରୀ ରହିଛି, କେତେ ଐଶ୍ୱର୍ଯ୍ୟ ରହିଛି, ଏସବୁ ଆମେ ଠିକ୍ ଭାବରେ ବୁଝିନେ। ଯେତେବେଳେ ଆମେ ଜାଣିବା ଭଗବାନଙ୍କର କେତେ ସୁନ୍ଦର ରୂପ, ଅହୋ ଗତିଜଂ ସ୍ତନକାଳ କୋଟଂ ବିଧାନ ସୟାପାୟ ସାଧି ଲେଭେ ଗତିଙ୍ଗାତ୍ର ଚିତାନ୍ତୌନ୍ୟମ ଗମ୍ଭା ଦୟାଳୁ ଶରଣଂ ପ୍ରଜେମ। ସୁଖଦେବ ଗୋସ୍ୱାମୀ ଜନ୍ମରୁ ଚାଲି ଆସିଥିଲେ ବ୍ରହ୍ମଚିନ୍ତନ କରିବା ପାଇଁ, କିନ୍ତୁ ଯେତେବେଳେ ଏଇ ଭାଗବତଙ୍କର କେତୋଟି ଶ୍ଳୋକ ଶୁଣିଦେଲେ, ଭଗବାନଙ୍କ ନାମ ରୂପ ଗୁଣ ଲୀଳା କେମିତି ଶ୍ରବଣ କରିଦେଲେ, ନିଜକୁ ଧିକ୍କାର କଲେ, ଧିମେ ମତି ମତି ମୋର ମତିକୁ ଧିକ୍, ମୁଁ ଏତେ ସମୟ ବୃଥା ନଷ୍ଟ କରିଦେଲି, ଏଭଳି ସୁନ୍ଦର ଭଗବାନ ରହିଛନ୍ତି, ଏଭଳି ତାଙ୍କର ସୁନ୍ଦର ରୂପ ରହିଛି, ଏଭଳି ସେ ଦୟାଳୁ, ଯିଏକି ବକି ଯିଏକି ବହୁତ ଅସାଧୁ ପୁତନା ରାକ୍ଷସୀ, ସେ ସ୍ତନରେ କାଳକୁଟ ବିଷ ବଳିକରି ଆସିଥିଲା ଭଗବାନ ହତ୍ୟା କରିବା ପାଇଁ, କିନ୍ତୁ ତଥାପି ଭଗବାନ ତାଙ୍କୁ ତାଙ୍କ ମାଆଙ୍କର ଗତି ପ୍ରଦାନ କଲେ ବା ତାଙ୍କର ଧାତ୍ରୀଙ୍କର ଗତି ପ୍ରଦାନ କଲେ। ତେଣୁ କମ୍ବା ଦୟାଳୁ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କ ଶରଣରେ ଆମେ ଯିବା? ତେଣୁ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ଯେତେ ସରିବ ନାହିଁ, ଅସୀମ ରହିଛି ଭଗବାନଙ୍କର। କିନ୍ତୁ ଯେତେ ଶ୍ରବଣ କରିବା ସେତେ ଭଗବାନଙ୍କ ପ୍ରତି ଆମେ ଆକର୍ଷିତ ହେବା। ଯେଉଁ ରହିଛି ଶୁଣତାମ ଶୁଣକଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ହୃଦୟସ୍ତୁଳୀ ଅବ୍ରାଣୀ ବିଧ୍ନତି ସୁସ୍ତା। ଭଗବାନ କଥା ଶୁଣିବା ମାତ୍ରକେ ଆମ ହୃଦୟର ଯେଉଁ ରହିଛି ଦୋଷ ସବୁ ରହିଛି ଦୂରୀଭୂତ ହେବ। ତେଣୁ ଆମେ ଭଗବାନଙ୍କର ଏସବୁ ଆସ୍ୱାଦନ କରିବା। ଯେଭଳି ଭାବରେ ଜଣେ କାମର ରୋଗୀ, ଜଣେ ଜଣ୍ଡିସ ରୋଗୀ, ସେ ଆତୁର ନିଷ୍ଠତାଟାକୁ ଆତୁରସର ନିଷ୍ଠତାକୁ ଅନୁଭବ କରିପାରୁନାହିଁ, କିନ୍ତୁ ସେଇଟା ପିଇ ଚାଲିଲେ ତାର ଆସ୍ତେ ଆସ୍ତେ ତାର ଯେତେବେଳେ ରୋଗ ଦୂର ହେବ ସେତେବେଳେ ସେ ନିଷ୍ଠତାଟା ଅନୁଭବ କରିବ। ରୁଚି ଆସିବ, ରୁଚି ଆସକ୍ତି ଇତ୍ୟାଦି ବିଭିନ୍ନ ସ୍ତର ସବୁ ରହିଛି। ଭଗବାନ କଥା ଆସୁନି ତାଙ୍କ ପ୍ରତି ରୁଚି ଆସିଯାଇଛି, ତାଙ୍କ କଥା ପ୍ରତି ରୁଚି ଆସିଯାଇଛି, ତାଙ୍କ ପ୍ରତି ଆସକ୍ତି ଆସିଯାଇଛି ମଥୁରବାସୀ ମାନଙ୍କର। ତେଣୁ ଭଗବାନଙ୍କ ରୂପ ଦେଖିବା ପାଇଁ ସେମାନେ ଆଗ୍ରହୀକି ଆସୁଛନ୍ତି ଦର୍ଶନ କରିବା ପାଇଁ। ତେଣୁ ଆ ପୂର୍ବରୁ ବର୍ଣ୍ଣନା କରାଗଲା କେମିତି ସେମାନେ ଆସୁଛନ୍ତି, ସବୁ ନିଜର ଯେଉଁ ରହିଛି ଶରୀର କାର୍ଯ୍ୟ କିଛି କରୁଥିଲେ ସେସବୁ ବନ୍ଦ କରିଦେଇ ବା ସେ ଅଧା ରଖିକିରି ସବୁ ଆସୁଛନ୍ତି ଭଗବାନ ଦର୍ଶନ କରିବା ପାଇଁ। ଭଗବାନ ଯେତେବେଳେ ଦର୍ଶନ କରୁଛନ୍ତି କ'ଣ ତାର ଫଳ ହେଉଛି ନା, ମନାସିତାସା ମରବିନ୍ଦ ଲୋଚନ। ସୁଖଦେବ ସ୍ୱାମୀ ଯେ ବର୍ଣ୍ଣନା କରୁଛନ୍ତି ଯାହା ହେଉଛି, ଯେମିତି ଆମେ ରିଲେ ଶୁଣୁଛେ ଟିଭିରେ କ୍ରିକେଟ ହେଉଛି, କ୍ରିକେଟ ରିଲେ ହେଉଛି, ପ୍ରତ୍ୟକ୍ଷଦର୍ଶୀ ବିବରଣୀ, ଇଏ ହେଉଛି ପ୍ରତ୍ୟକ୍ଷଦର୍ଶୀ ବିବରଣୀ। ସୁଖଦେବ ଗୋସ୍ୱାମୀ ଦର୍ଶନ କରି ଏସବୁ କହୁଛନ୍ତି, ବର୍ଣ୍ଣନା କରୁଛନ୍ତି ତାଙ୍କର କ'ଣ ଭାବ, ତାଙ୍କର କିଭଳି ଭାବରେ ହାବଭାବ ଇତ୍ୟାଦି ଏସବୁ ବର୍ଣ୍ଣନା କରାଯାଉଛି। ଭଗବାନ ଆସିଲେ ମଥୁରାପୁରରେ ପ୍ରବେଶ କଲେ, କିନ୍ତୁ ମଥୁରାପୁରରେ ପ୍ରବେଶ କଲେ କ'ଣ ତାର ପ୍ରତିକ୍ରିୟା ହେଲା, ମଥୁରାବାସୀମାନଙ୍କ ଉପରେ କ'ଣ ତାର ପ୍ରଭାବ ହେଲା, ସେଗୁଡ଼ାକ ଟିକ୍ ବର୍ଣ୍ଣନା କରୁଛନ୍ତି। ସବୁ ତ ବର୍ଣ୍ଣନା କରିହେବ ନାହିଁ ଭଗବାନଙ୍କ ଲୀଳାକୁ, କିନ୍ତୁ ତଥାପି ଯେତେ ଯେଉଁ ପାରାଯାଏ ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦରେ ଏସବୁ ଲୀଳାକୁ ନିଜେ ବର୍ଣ୍ଣନା କରିବା ସାଙ୍ଗେ ସାଙ୍ଗେ ନିଜେ ମଧ୍ୟ ଆସ୍ୱାଦନ କରୁଛନ୍ତି। ତେଣୁ ସେ ଯେଉଁ ଭଗବାନଙ୍କ ରୂପକୁ ଦେଖି ଦର୍ଶନ କରି ମନାସି ତାସା ମରବିନ୍ଦ ଲୋଚନ ଦେଖୁଛନ୍ତି ସେମାନେ, କୃଷ୍ଣ ବଳରାମ ଆସୁଛନ୍ତି, ଜଣେ କଳା ହାତୀ ଜଣେ ଧଳା ହାତୀ ଭଳି ଆସୁଛନ୍ତି ଭଗବାନ। ଏଇ ବୀରଦେନ୍ଦ୍ର ବିକ୍ରମ ହାତୀର ଭଳି ଗଜ ଚାଲି ଚାଲି ଯେଉଁ ରହିଛି, ଗଜମାନଙ୍କ ଚାଲିଟା ବହୁତ ଉନ୍ନତ ମାନେ ବହୁତ ସୁନ୍ଦର ଦେଖିବା ପାଇଁ, ସେଥିପାଇଁ କବିମାନେ ଏଇ ଗଜଗମନ ଉଦାହରଣ ଦିଅନ୍ତି। ଗଜଗମନ ଭଗବାନ ଏଇ ଯେଉଁ ଆସୁଛନ୍ତି ତାଙ୍କର ଚାଲି, ସେ ଚାଲି ନୁହଁ ସେ ନୃତ୍ୟ, ନୃତ୍ୟ ବୋଲି ଚାଲନ୍ତି ସେ। ତଥା ଗାନ ଗମନ ନାଟ୍ୟମ ଅପି ନାଟ୍ୟ ଗମନ ଅପି, ଭଗବାନ ଯେଉଁ କଥା କୁହନ୍ତି ସେଟା ସଙ୍ଗୀତ ଭଳି ଲାଗେ ଭଗବାନ କଥା, ଏବଂ ଭଗବାନ ଯେଉଁ ଚାଲନ୍ତି ସେଟା ନୃତ୍ୟ ଭଳି ଲାଗୁଛି। ଭଗବାନ ହଠାତ୍ ରୂପକୁ ଦେଖିଦେଇଛନ୍ତି, ମନାସି ତାସା ମରବିନ୍ଦ ଲୋଚନ, ଲୋଚନ ତାଙ୍କୁ କିଭଳି ଦେଖାଯାଉଛି, ତାଙ୍କ ଚକ୍ଷୁ ଭଗବାନଙ୍କର ଅରବିନ୍ଦ ସବୁଠାରୁ ସୁନ୍ଦର ଦେଖାଯାଉଛନ୍ତି। ଏ ଭୌତିକ ଜଗତ ସବୁଠାରୁ ସୁନ୍ଦର ହେଉଛି ଏ ପଦ୍ମ ଫୁଲ, ତେଣୁ ସେ ତୁଳନା ଦେଉଛନ୍ତି କେତେ ସୁନ୍ଦର ଭଗବାନ ରୂପ, ପଦ୍ମ ଭଳି ସୁନ୍ଦର ଲୋଚନ ଭଗବାନଙ୍କର ପଦ୍ମନୟନ ପ୍ରଭୁ। ତାସା ମନାସି ତାସା ମରବିନ୍ଦ ଲୋଚନ ପ୍ରଗଳ୍ଭ ଲୀଳା ସୀତାବ ଲୋକେଇ, ଭଗବାନ ଯେଉଁ ଯାଉଛନ୍ତି ହସିତ ବୋଲି କୁହାଯାଉ, ସ୍ମିତ ହାସ୍ୟ ଭଗବାନଙ୍କର ସ୍ମିତ ହାସ୍ୟ, ଏ ହସର ମଧ୍ୟ ବିଭିନ୍ନ ପ୍ରକାର ରହିଛି ଷ୍ଟେଜ୍ ସବୁ ରହିଛି, ସ୍ମିତ ହାସ୍ୟ କହିଲେ ଓଠ ଆଉ ଯେଉଁ ଅଧର ରହିଛି ଇଏ ପୁରା ତା ଦେହରେ ମାନେ ଦନ୍ତ ଦିଶୁନଥିବ ସେଟା ସ୍ମିତ ହାସ୍ୟ। ତେଣୁ ଏଇଭଳି ଭାବରେ ପ୍ରଗଳ୍ଭ ଲୀଳା ହସିତା ଲୋକି ଭଗବାନ ସେମାନଙ୍କୁ ଦେଖି ନିଜେ ମଧ୍ୟ ସ୍ମିତ ହାସ୍ୟ କରୁଛନ୍ତି ଭଗବାନ, ଆଉ ଲୋକେ ଏଇଭଳି ଭାବରେ ଦର୍ଶନ କରୁଛନ୍ତି ପ୍ରଗଳ୍ଭ ଭଗବାନଙ୍କର ଲୀଳା, ବହୁତ ମଧୁର ଲୀଳା ସବୁ ରହିଛି। ଭଗବାନ ଯାଉଛନ୍ତି ଆସୁଛନ୍ତି ଦେଖି ଭଗବାନ ମଧ୍ୟ ଇଏ ପ୍ରେମର ଆଦାନ ପ୍ରଦାନ, ଭାବର ଆଦାନ ପ୍ରଦାନ, ପ୍ରେମଟା ଏକତରଫା ନୁହଁ, ସେଥିପାଇଁ ଛଅଟି ରହିଛି। କ'ଣ ଇଏ ହେଉଛି ପ୍ରୀତିର ଆଦାନ ପ୍ରଦାନ ହୁଏ, ସର୍ବଦା ପ୍ରୀତି ଲକ୍ଷଣ ଦଦାତି ପ୍ରତିକୁ ନାଦି ଗୁଜମାଖ୍ୟାତି ପୁଚ୍ଛତି मुक्ते भजते सैव सर्वदा प्रति लक्षण उपदेशा उपदेशा कथा कौशल अभी जब आम भगवान को दर्शन करता भगवान तरफ किसी आसन थो रियाक्शन प्रतिक्रिया तेज भगवान को फल पाई ना तेणु भगवान जो जी यथावान प्रपद्यंते तदाम जी जो भाव में भगवान को चरण जी भगवान से पुरस्कृत करेंगे तेणु मथुरावासी मैंने बहुत आशा बर्तमान उद्दीप्त उद्दीप्त हो आमर जो कंसर अत्याचार में मुक्त पाइबा भगवान को रक्षा करेंगे शास्त्र अष्टम गर्भ अंता जा भस्य बुध ये कथा मन रखें से मैंने निजे निश्चित भाव देवकी अष्टम गर्भ ये हत्या कर कंस को हत्या कर मथुरावासी मैंने आश्वस्त होती दुख रू मुक्ति पाइबे तेणु से जो आनंदित होती आनंद देखिए भगवान आनंदित होती स्मृताहास्य कर भगवान प्रगल्भ लीला भगवान लीला सब चलती यहाँ ये सब लीला बर्तन मथुरा लीला चल वृंदावन लीला शेष होगा भगवान भगवान सब लीला पुरुषोत्तम भगवान रामचंद्र जदिव से भी लीला कर लीला पुरुषोत्तम कह जाए ना मर्यादा पुरुषोत्तम कह जाए भगवान कृष्ण होती लीला पुरुषोत्तम एवं महाप्रभु मध्य लीला करीला पुरुषोत्तम कह जाए ना कहुए प्रेम पुरुषोत्तम तेणु ये तीन पुरुषोत्तम जो रही भगवान से किए मर्यादा पुरुषोत्तम किए लीला पुरुषोत्तम किए प्रेम पुरुषोत्तम भगवान प्रेम प्रदान कर भगवान कृष्ण मत प्रेम प्रदान किंतु से प्रेम शिक्षा देना केमी प्रेम करने पड़े भगवान को हरे कृष्णा 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 हरे 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 राम 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 हरे भगवान निज भगवत्ता को प्रतिष्ठा करेणु भक्त किभ भगवान को पूजा करेंगे भगवान प्रेम करेंगे से तो निजे जानना से प्रेम से कौन प्रदान करेंगे तेणु प्रेम पुरुषोत्तम भगवान चैतन्य महाप्रभु आसी से निजे जानवे से प्रेमटा कौन ये रही सुखर दुई कथा रही गोटे आशय आश्रय गोटे विषय तेणु भगवान होती सुखर विषय आनंद विषय कि भक्त मानते आनंद आश्रय आश्रय जातीय सुख पाई मन भाई कगवान निजे जानपार कि सुख रही तेणु भगवान चैतन्य महाप्रभु आज प्रेम पुरुषोत्तम से प्रेम प्रदान करजे आस्वादन करने संगे संगे अन्न मान प्रदान करीड़ा पुरुषोत्तम भगवान कृष्ण जो आसते अनेक स्थान लीला करते पृथ्वी पृष्ठ तो लीला करते दक्षिण करते प्रभास क्षेत्र में जाकर द्वारका पश्चिम भारत लीला करते दक्षिण भारत लीला करते उत्तर पूर्व भारत लीला करते कि उत्तर भारत जो बद्रीनाथ जा नेणु अंतिम से प्रिय भक्त बद्रिकाश्रम पठेले उद्धव को बद्रिकाश्रम पठेले खाली पृथ्वी लीला करते नुह पाता लोक लीला कर सूत्र लोक जा माँ जो छान मृत्युवरण करते बड़ी आनी दशम स्कंद पंचाश वर्णना करा स्वर्ग लोक विभिन्न लीला है भगवान एक वर्ष रही स्वर्ग में अधिवास मान निज स्वरूप रूप को दर्शन देते पुणावर्त द्वारा भगवान पुणावर्त गोटे उड़ाजहाज कर पड़ेगले स्वर्ग को एवं स्वर्गवासी मानक दर्शन प्रदान करते अनेक थे स्वर्गल को जा स्वर्गल को जा जो देवता मान जो रही वरुण छत्र अदिति कुंडल गोटे स्वर्ण पर्वत रही मणि पर्वत से सब नहीं जा जरासंध जरासंध ना से तीन षोल हजार शहे आठ राणी नरकासुर नहीं जा तेणु भगवान को हत्या कर सब फेर को जा स्वर्गलोक को जाते गोटे लीला होती इंद्र जदि भगवान को प्रार्थना करते प्रभु आम जबरदस्ती नहीं जाइए असुर आमको प्रदान करूँ से जो प्रदान कले अदिति कुंडल दे ଦେଇକି ଆସିଛନ୍ତି ସତ୍ୟଭାମାଙ୍କୁ ନେଇକି ଯାଇଥିଲେ। ତେଣୁ ସେ ସମୟରେ ସତ୍ୟଭାମା ଯେତେବେଳେ ପାରିଜାତ ପୁର ଦେଖିଲେ ତାଙ୍କର ପାରିଜାତ ପୁଷ୍ପ ପ୍ରତି ତାଙ୍କୁ ଲୋଭ ଜାଗ୍ରତ ହେଲା। ତେଣୁ ଭଗବାନ ସେ ପାରିଜାତ ପୁଷ୍ପ ଗଛକୁ ନେଇ ଘିନି ଆସିଲେ। ଘିନି ଆସିଲେ ତେଣୁ ଇନ୍ଦ୍ର ପୁଣି ଯୁଦ୍ଧ କଲେ ଭଗବାନଙ୍କ ସହିତ। ଯାହା ହଉ, ଏଇଭଳି ଭାବରେ ବୌଦ୍ଧିକ ଜଗତ ଓଢ଼ ଯେଉଁ ଚିତ୍ ଜଗତ ରହିଛି ସେଠି ମଧ୍ୟ ଭଗବାନ ଏଇଟା ଯାଇଛନ୍ତି, ଅର୍ଜୁନକୁ ନେଇ ଯାଇଥିଲେ। ଏପର ବର୍ଣ୍ଣନା କରାଯିବ ଯେ ବ୍ରାହ୍ମଣ ଦ୍ୱାରକାରେ ବ୍ରାହ୍ମଣ ଥିଲେ, ତାଙ୍କର ପୁତ୍ରମାନେ ଜନ୍ମ ହେଉ ମୃତ୍ୟୁବରଣ କରୁଥିଲେ। ଅନ୍ତିମରେ ଅର୍ଜୁନ ତାଙ୍କୁ ଆଶ୍ୱାସନ କରି ତାଙ୍କୁ ରକ୍ଷା କରିବି, କିନ୍ତୁ ତଥାପି ଯେତେବେଳେ ତାଙ୍କର ପୁତ୍ରଟି ଜନ୍ମ ହୋଇକି ମୃତ୍ୟୁବରଣ କଲା ସେତେବେଳେ ସେ ରକ୍ଷା କରିପାରିଲେ ନାହିଁ। ତେଣୁ ସେ ପ୍ରତିଜ୍ଞା କରିଥିଲେ, ମୁଁ ଯଦି ମୋ ପୁତ୍ରକୁ ରକ୍ଷା କରିପାରିବି ନାହିଁ ତାହେଲେ ମୁଁ ନିଜେ ଶରୀର ତ୍ୟାଗ କରିବି। ତେଣୁ ଶରୀର ତ୍ୟାଗ କରିବାକୁ ବସିଥିଲେ, ସେଥିପାଇଁ ଭଗବାନଙ୍କୁ ନେଇକି ଗଲେ। ଚିତ୍ଜଗତକୁ ଯାଇଛନ୍ତି, କାରଣାନ୍ନର ଜଳ ଯେଉଁ ରହିଛି ଭଗବାନ ବିଷ୍ଣୁ ସ୍ୱୟଂ କରିଛନ୍ତି, ସେଠିକି ଯାଇଛନ୍ତି ଭଗବାନ। ଏଇଭଳି ଭାବରେ ଅନେକ ଲୀଳା କରିଛନ୍ତି, ସେଥିପାଇଁ ଲୀଳା ପୁରୁଷୋତ୍ତମ ସିଏ। ଏ ଲୀଳା ଭଗବାନ କେବଳ ଲୀଳା ହେଉ କି କରିନାହାନ୍ତି, ସେଥିପାଇଁ ସେ ତାଙ୍କ ନାଁ ହେଉଛି ଲୀଳା ପୁରୁଷୋତ୍ତମ। ତେଣୁ ଏଇସବୁ ଲୀଳାକୁ ପ୍ରଗଳ୍ପ ଲୀଳା ଅଚିତାବ ଲୋକ ଏସବୁ ଲୀଳା ଭଗବାନଙ୍କୁ ଯେ ଦର୍ଶନ କରୁଛନ୍ତି, ସେମାନେ ମଥୁରା ଲୀଳାକୁ ବର୍ତ୍ତମାନ ଦର୍ଶନ କରୁଛନ୍ତି। ତେଣୁ ଭଗବାନ ମଧ୍ୟ ସ୍ମିତା ହାସ୍ୟ କରୁଛନ୍ତି, ତାଙ୍କୁ ଦର୍ଶନ କରି ଅବଲୋକେଇ ତାଙ୍କୁ ଦର୍ଶନ କରି ଭଗବାନ ମଧ୍ୟ ସ୍ମିତା ହାସ୍ୟ କରୁଛନ୍ତି। ଏବଂ ଯାହାର ମତ ବୀରଦେନ୍ଦ୍ର ବିକ୍ରମ, ଭଗବାନଙ୍କର ଯେଉଁ ଚାଲି ଦେଖୁଛନ୍ତି, ଗମନ ଯେଉଁ ରହିଛି ଗମନ ମଧୁରମ, ସବୁକିଛି ମଧୁର ଭଗବାନଙ୍କର, ଭଗବାନଙ୍କର ରୂପ ମଧୁର, ଭଗବାନଙ୍କର ସବୁକିଛି ମଧୁର ଭଗବାନଙ୍କର। ତେଣୁ ଏଇଠି ଦେଖୁଛି ମତ ବୀରଦେନ୍ଦ୍ର ବିକ୍ରମ ଗଜହସ୍ତି ଭଳି ସେମାନେ ଯାଉଛନ୍ତି। ଗଜ ମାନେ ଗଜ କହିଲେ ହସ୍ତି ଏକା ଜିନିଷ, ଗଜ ଭଳି ଲୀଳା ଗଜ ଭଳି ଚାଲୁଛନ୍ତି ସେମାନେ, ଗଜଗମନ କରୁଛନ୍ତି। ଏ ଦିଆଯାଏ ଚାଲି ଭିତରେ ଶ୍ରେଷ୍ଠ ଚାଲି ହେଉଛି ଗଜର, ସେଥିପାଇଁ ଗଜଗମନ ବି ରହିଛି ଉପମା ଦିଆଯାଏ। ମତତ୍ ବୀରଦେନ୍ଦ୍ର ବିକ୍ରମ ଗଜ ଭଳି ସେ ଆସୁଛନ୍ତି, ମଥୁରା ଦାଣ୍ଡରେ ଆସୁଛନ୍ତି। ତେଣୁ ଯାହାର ତାଙ୍କର ଯେଉଁ ଦୁଃଖ ଥିଲା ସେସବୁ ଚାଲିଗଲା, ଭଗବାନ ରୂପ ଦର୍ଶନ କରି। ଭଗବାନ ରୂପ ଦର୍ଶନ କଲେ ତାଙ୍କର ଯେତେ ମନସ୍ତାପ ଥିଲା, ଯେତେ ଦୁଃଖ ଥିଲା ସବୁ କିଛି ଚାଲିଗଲା ଭଗବାନଙ୍କ ରୂପ ଦର୍ଶନ କରିବା ମାତ୍ରେ। ଯାହା ଭଗବାନ ସେଥିପାଇଁ ହରି ହରି ସେ ସମସ୍ତଙ୍କୁ ହରଣ କରିନିଅନ୍ତି, ଦୁଃଖକୁ ହରଣ କରିନିଅନ୍ତି, ସେଥିପାଇଁ ତାଙ୍କ ନାଁ ହେଉଛି ହରି। ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ହରିର ବହୁତ ଅନେକ ଅର୍ଥ ରହିଛି, କିନ୍ତୁ ଦୁଇଟି ମୁଖ୍ୟ
ଜୟ ଶ୍ରୀ କୃଷ୍ଣ ଜଗନ୍ନାଥ।
କ'ଣ ସେ ମୁଖ୍ୟ ଅର୍ଥ ହରିର? ଯାହାର ଶବ୍ଦ ବ୍ୟବହାର କରାଯାଇଛି, ହରିରୁ ଏହି ଶବ୍ଦ ଆସିଛି ଯାହାର। ଭଗବାନ ସମସ୍ତଙ୍କର ଦୁଃଖ ହରଣ କରନ୍ତି। ବ୍ରଜେ ପ୍ରସିଦ୍ଧମ ନବନୀତ ଚୌରଂ, ବ୍ରଜେ ପ୍ରସିଦ୍ଧମ ନବନୀତ ଚୌରଂ, ଗୋପାଙ୍ଗନାନ ଚଦୁକୋଳ ଚୌରଂ, ଗୋପାଙ୍ଗନାନ ଚଦୁକୋଳ ଚୌରଂ, ଅନେକ ଜନ୍ମ ଜିତ ପାପ ଚୌରଂ, ଅନେକ ଜନ୍ମ ଜିତ ପାପ ଚୌରଂ, ଚୌରା ପ୍ରବଣ୍ୟଂ ପୁରୁଷଂ ନମାମି, 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 ଚୌରା ପ୍ରବଣ୍ୟଂ ପୁରୁଷଂ ନମାମି। ଭଗବାନ ସମସ୍ତଙ୍କର ଦୁଃଖ ହରଣ କରନ୍ତି। ଭଗବାନ କହିଯାଇଛି ହରି ଶବ୍ଦେ ଅନେକ ମୁଖ୍ୟ ଦୁଇ ମୁଖ୍ୟତମ, ସର୍ବ ଅମଙ୍ଗଳ ହରେ, ଭଗବାନ ସମସ୍ତଙ୍କର ସବୁ କିଛି ଅମଙ୍ଗଳକୁ ହରଣ କରିନିଅନ୍ତି। ସେଥିପାଇଁ ଭଗବାନଙ୍କୁ ମଙ୍ଗଳମୟ ବୋଲି କୁହାଯାଏ। ମଙ୍ଗଳମ ଭଗବାନ ବିଷ୍ଣୁ, ମଙ୍ଗଳମ ଗର୍ଭଧ୍ୱଜ, ମଙ୍ଗଳମ କୁଣ୍ଡରୀ କାକ୍ୟ, ମଙ୍ଗଳମ ପୁରୁଷୋତ୍ତମ। ଭଗବାନ ସବୁ ପରିସ୍ଥିତିରେ ମଙ୍ଗଳମୟ, କେତେବେଳେ ସେ ଅମଙ୍ଗଳ ନୁହନ୍ତି, ସେଥିପାଇଁ ମଙ୍ଗଳ ମଙ୍ଗଳମୟ ବୋଲି କୁହାଯାଏ। ତେଣୁ ଏଇ ଯେଉଁ ମଥୁରାବାସୀମାନଙ୍କର ଯେଉଁ ଅମଙ୍ଗଳ ଆଜି ଦୂର ହୋଇଯିବ, ଯାହାର ସବୁକିଛି ତାଙ୍କର ଅମଙ୍ଗଳ ଦୂର କରିଦେଉଛନ୍ତି। ଭଗବାନ ଦର୍ଶନ କରିବା କଥା କ'ଣ କହିବା, ଯେମାନେ ଭଗବାନଙ୍କ ସ୍ମରଣ କରୁଛନ୍ତି ତାଙ୍କର ମଧ୍ୟ ଦୁଃଖ ଦୂର ହୋଇଯାଉଛି। ଶ୍ଳୋକ ଅଛନ୍ତି ଭାଗବତରେ ଯେ ଯେଉଁ ଭଗବାନଙ୍କର ସ୍ମରଣ କରି ଜନ୍ମାନ ସ୍ମୃତି ମାତ୍ରେଣ, କେବଳ ଯେଉଁମାନେ ସ୍ମରଣ କରୁଛନ୍ତି, ପୁମାନ ଭବତୀ ନିର୍ମଳ, ତାଙ୍କର ସବୁକିଛି ଅମଙ୍ଗଳ ଦୂର ହୋଇଯାଉଛି। ଜନ୍ମାନ ସ୍ମୃତି ମାତ୍ରେଣ ପୁମାନ ଭବତୀ ନିର୍ମଳ ତସ୍ୟ ତୀର୍ଥ ପଦ କିମ୍ବା ଦାସାନ ଅବଶିଷ୍ଟତେ। ଆଉ ଯେଉଁମାନେ ଭଗବାନଙ୍କ ଭକ୍ତ ତାଙ୍କ କଥା ଆଉ କ'ଣ କହିବା, ମା ବିଭୂତି କଥା କହୁଛନ୍ତି ଯେ ଜନ୍ମାନ ଧ୍ୟେୟ ଶ୍ରବଣାନ କୀର୍ତ୍ତନା ଯସ୍ମରଣା ଯତ୍ରହଣା କ୍ୱଚିତ ସ୍ୱାଦୋପି ସଦ୍ୟ ଶ୍ରବଣାୟ କଳ୍ପତେ କୁତ ପୁନସ୍ତେ ଭଗବାନ ଦର୍ଶନା। ଭଗବାନଙ୍କ ଦର୍ଶନ କଥା କ'ଣ କହିବା, ଜନ୍ମାନ ଧ୍ୟେୟ ଯାହାଙ୍କର କେବଳ ନାମକୁ ଧ୍ୟାନ କରିବା ମାତ୍ରେ ହରେ କୃଷ୍ଣା ହରେ କୃଷ୍ଣା 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 ହରେ 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 ରାମ ହରେ ରାମ ରାମ ରାମ, ଯଦ ନାମ ଧ୍ୟେୟ କେବଳ ନାମକୁ ଧ୍ୟାନ କରିବା ମାତ୍ରେ, ଯସ୍ମରଣା ଯାହାକୁ ସ୍ମରଣ କରିବା ମାତ୍ରକେ, ଯତ୍ ପ୍ରଭୁଣା ଯାହାକୁ ପ୍ରଣାମ କରିବା ମାତ୍ରକେ, ଜନ୍ମାନ ଧ୍ୟେୟ ଶ୍ରବଣାନ କୀର୍ତ୍ତନା ଯାହାଙ୍କର ଶ୍ରବଣ କରିବା ମାତ୍ରକେ, ତାଙ୍କର କୀର୍ତ୍ତନ କରିବା ମାତ୍ରକେ, ଯାହାଙ୍କୁ ପ୍ରଣାମ କରିବା ମାତ୍ରକେ, ଯାହାଙ୍କୁ ପ୍ରଣାଦ ସ୍ମରଣାଦ କହୁଛି ସାଧୁପି ସଦ୍ୟ ଶ୍ରବଣାୟ କଳ୍ପତି। ତାର ଫଳ କ'ଣ ହୁଏ ନା, କୁକୁର ବୋଲି ଚଣ୍ଡାଳ ସ୍ୱାଦୁ ସିଏ ମଧ୍ୟ ଶ୍ରବଣାୟ କଳ୍ପତି, ମାନେ ଶ୍ରେଷ୍ଠ ବ୍ରାହ୍ମଣ ଯାଜ୍ଞିକ ବ୍ରାହ୍ମଣ ସ୍ତରକୁ ସିଏ ଉନ୍ନୀତ ହୋଇଯିବେ। ସ୍ୱାଦୁପି ସଦ୍ୟ ଶ୍ରବଣାୟ କଳ୍ପତି କୁତ ପୁନସ୍ତେ ଭଗବାନ ଦର୍ଶନା। ପ୍ରଭୁ ମା ଦେବତୀ କହୁଛନ୍ତି, ପୁଅକୁ ଜାଣିଛନ୍ତି ହେଉଛନ୍ତି ଭଗବାନ, ସେ କହୁଛନ୍ତି ଆଉ ତାଙ୍କ କଥା କ'ଣ କହିବା, କୁତ କୁତ ପୁନସ୍ତେ ଭଗବାନ ଦର୍ଶନା, ଯେଉଁମାନେ ଆପଣ ଦର୍ଶନ କରୁଛନ୍ତି ତାଙ୍କ କଥା କ'ଣ କହିବା। ଆଜି ମଥୁରାବାସୀମାନେ ଭଗବାନ ଦର୍ଶନ କରୁଛନ୍ତି, ଭକ୍ତମାନେ ଭଗବାନ ଦର୍ଶନ କରୁଛନ୍ତି, ବିଗ୍ରହ ରୂପରେ ଭଗବାନ ପ୍ରତିଷ୍ଠିତ ହୋଇଛନ୍ତି, ଭଗବାନ ଏଠି ଉପସ୍ଥିତ ଅଛନ୍ତି ବିଗ୍ରହ ରୂପରେ, ଏମାନେ ଦର୍ଶନ କରିବେ ତାଙ୍କ କଥା କ'ଣ କହିବା। ତେଣୁ ତାଙ୍କର କ'ଣ ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, ଭଗବାନ ପ୍ରେମ ପ୍ରଦାନ କରି ତାଙ୍କର ମନକୁ ହରଣ କରନ୍ତି, ଆକର୍ଷିତ କରନ୍ତି। ମନାସି ଯଦି କୁହାହେଲା ମନାସି, ସମସ୍ତଙ୍କର ମନ ଭଗବାନ ଆକର୍ଷିତ କରିନେଉଛନ୍ତି, ସେଥିପାଇଁ ତାଙ୍କ ନାମ ହେଉଛି କୃଷ୍ଣ, ସେ ସମସ୍ତଙ୍କୁ ଆକର୍ଷଣ କରନ୍ତି ଭଗବାନ, କାହିଁକିନା ସେ ସମସ୍ତ ଐଶ୍ୱର୍ଯ୍ୟରେ ପୂର୍ଣ୍ଣ, ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ସେ ଭଗବାନ। ବିଶେଷ ଭାବରେ ଆମେ ମଥୁରାରେ ଭଗବାନଙ୍କ ଐଶ୍ୱର୍ଯ୍ୟ ଉପଲବ୍ଧି କରିବା, ସେଠି ଐଶ୍ୱର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଉଛି, ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି ମଥୁରାର ଯେଉଁ ଐଶ୍ୱର୍ଯ୍ୟ ରହିଛି, ସେଠି ଐଶ୍ୱର୍ଯ୍ୟ ସୁନା ଇତ୍ୟାଦି ବିଭିନ୍ନ ପ୍ରକାର ମୂଲ୍ୟବାନ ପ୍ରସ୍ତର ସବୁ ରହିଛି, ସେଠି ସଜ୍ଜିତ ହୋଇଛି ସବୁ ମଥୁରା ନଗରୀ କହିଲେ ଐଶ୍ୱର୍ଯ୍ୟମୟ ନଗରୀ। ବୃନ୍ଦାବନ କହିଲେ ସେଠି ଐଶ୍ୱର୍ଯ୍ୟ ନାହିଁ, ସେଠି ମାଧୁର୍ଯ୍ୟ ରହିଛି, ଐଶ୍ୱର୍ଯ୍ୟରୁ ଉର୍ଦ୍ଧ୍ୱରେ ରହୁଛି ମାଧୁର୍ଯ୍ୟ। କିନ୍ତୁ ଏଠି ମଥୁରାବାସୀମାନେ ଭଗବାନଙ୍କ ସହିତ ଐଶ୍ୱର୍ଯ୍ୟ ଭଗବାନଙ୍କ ଐଶ୍ୱର୍ଯ୍ୟ ରୂପକୁ ଆସ୍ୱାଦନ କରନ୍ତି, କିନ୍ତୁ ଏ ରୂପକୁ ବୃନ୍ଦାବନବାସୀମାନେ ଆସ୍ୱାଦନ କରିପାରନ୍ତି ନାହିଁ, କାରଣ କୃଷ୍ଣଙ୍କୁ ସେ ଭଗବାନ ବୋଲି ଜାଣନ୍ତି ନାହିଁ। ତେଣୁ ସମସ୍ତଙ୍କର ମନକୁ ଭଗବାନ ଆକର୍ଷଣ କରୁଛନ୍ତି, ମନାସି ଯାହାର ତାଙ୍କର ଯେଉଁ ଦୁଃଖ ରହିଛି ସେ ଦୁଃଖକୁ ସେ ନେଇଯାଉଛନ୍ତି, ଦୂର କରିଦେଉଛନ୍ତି, ତାଙ୍କର ବର୍ତ୍ତମାନ ବିଶ୍ୱାସ ଆସିଯାଉଛନ୍ତି, ନିଶ୍ଚିନ୍ତ ଭାବରେ ଆମକୁ ରକ୍ଷା କରିବେ, ଭଗବାନଙ୍କ ଦର୍ଶନ କରୁଛନ୍ତି ସେଇଭଳି ଭାବରେ ତାଙ୍କର ଭାବ ଆସୁଛି, ନିଶ୍ଚିନ୍ତ ଆମକୁ ରକ୍ଷା କରିବେ। ତାପରେ ବର୍ଣ୍ଣନା କରାଯିବ 43 ଅଧ୍ୟାୟରେ ଭଗବାନ କିଏ କେଉଁ ରୂପରେ ଦର୍ଶନ କରୁଛନ୍ତି, କିଏ 11 ବର୍ଷର ବାଳକ 10 ବର୍ଷ 6 ମାସ ବୋଲି ମଧ୍ୟ କହୁଛନ୍ତି କେତେ ଯାତ୍ରୀମାନେ, କିନ୍ତୁ ଭାଗବତ ବର୍ଣ୍ଣନା କରାଯାଇଛି 11 ସମାଜତ୍ର ଗୁଢ଼ାଠି ଶ୍ରବଳ ବସେ ଭାଗବତ, କାରଣ ଏହି ପ୍ରଶ୍ନଟି ପଚାରିଥିଲେ ପରୀକ୍ଷିତ ମହାରାଜ, କେତେ ବର୍ଷ ସେ ବୃନ୍ଦାବନ ଲୀଳା କଲେ, ତେଣୁ ସୁଖଦେବ ଗୋସ୍ୱାମୀ ଏହି ସବୁଠି କହିଛନ୍ତି ଏକାଦଶ ସମାସ ପତ୍ର ଗୁଢ଼ାଟି ଶ୍ରବଳ ବସେ। ଭଗବାନ ଏଗାର ବର୍ଷ କାଳ ରହିଥିଲେ ବଳରାମଙ୍କ ସହିତ, ଗୁଢ଼ାଟି ଗୁଢ ଭାବେ ରହିଥିଲେ, କେହି ଜାଣିନାହାନ୍ତି ଭଗବାନ ବୋଲି, କିନ୍ତୁ ବର୍ତ୍ତମାନ ଆଜି ପ୍ରକଟ ହେଉଛନ୍ତି, ସମସ୍ତେ ଜାଣିଛନ୍ତି ଭଗବାନ ଐଶ୍ୱର୍ଯ୍ୟ ପ୍ରକାଶ କରୁଛନ୍ତି। ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ସେ ଐଶ୍ୱର୍ଯ୍ୟ ସମଗ୍ରସ ବୀର୍ଯ୍ୟ ଦେଶସ ଶ୍ରିୟ ଜ୍ଞାନ ବୈରାଗ୍ୟ ଚଳିବ ସନ୍ନାମ ଇଙ୍ଗନ। ଏଇ ଛଅଟି ଐଶ୍ୱର୍ଯ୍ୟ ରହିଛି, ଯେତେ ଧନରତ୍ନ ରହିଛି ସବୁ ଭିତରେ ସେ ହେଉଛନ୍ତି ମାଲିକ, ଯେତେ ଶକ୍ତି ରହିଛି ସବୁ କିଛି ଶକ୍ତି ତାଙ୍କ ପାଖରେ ରହିଛି, ସବୁକିଛି ଜଶ ତାଙ୍କ ପାଖରେ ରହିଛି, ସବୁକିଛି ସୌନ୍ଦର୍ଯ୍ୟ ରହିଛି। ଏହି ସୌନ୍ଦର୍ଯ୍ୟ ବର୍ଣ୍ଣନା କରାଯାଉଛି କେତେ ସୁନ୍ଦର ରୂପ ଭଗବାନଙ୍କର, ଏବଂ ସମସ୍ତ ଜ୍ଞାନ ତାଙ୍କ ପାଖରେ ରହିଛି। ଭଗବତ ଗୀତାରେ ଭଗବାନ କହିଲେ ବେଦାନ ସମତୀତାନି ବର୍ତ୍ତମାନାନି ଚ ଅର୍ଜୁନ ଭବିଷ୍ୟାନି ଚ ଭୂତାନି ମାନ୍ତୁ ବେଦନ କଶ୍ଚନ। ଭଗବାନ ସବୁକିଛି ଜାଣନ୍ତି, ଅତୀତରେ ଆମ ବିଷୟରେ ଜାଣନ୍ତି, ସମଗ୍ର ସୃଷ୍ଟି ବିଷୟରେ ଜାଣନ୍ତି, ବର୍ତ୍ତମାନ ବିଷୟରେ ଜାଣନ୍ତି, ଭବିଷ୍ୟତ କଥା ଜାଣନ୍ତି, କିନ୍ତୁ ସମସ୍ତେ ଭଗବାନ ମାଆଙ୍କୁ ବିଭେଦନ କରୁଛନ୍ତି, କେହି ଭଗବାନ ଜାଣିପାରିବେ ନାହିଁ, ପୂର୍ଣ୍ଣ ଭାବରେ ଭଗବାନ କେହି ଜାଣିପାରିବେ ନାହିଁ। ଆଉ ଭଗବାନ ଲୀଳା କ'ଣ ବୁଝିବା, ତାଙ୍କର ଭକ୍ତଙ୍କ ଲୀଳା କ'ଣ ବୁଝିବା, ଭଗବାନ ଲୀଳା ଯେଉଁଭଳି ଭାବେ ଦୁର୍ବୋଧ୍ୟ, ତାଙ୍କର ଭକ୍ତଙ୍କ ଲୀଳା ମଧ୍ୟ ସେଇଭଳି ଭାବେ ଦୁର୍ବୋଧ୍ୟ। ତେଣୁ ଆଜିର ହେଉଛି ପରିସ୍ଥିତିରେ ଏଇଟାକୁ ମଧ୍ୟ ଆମେ ବୁଝିପାରିବା ନାହିଁ କ'ଣ ପାଇଁ ଏଇଟା ହେଲା, ଦୁର୍ବୋଧ୍ୟ ଲୀଳା ଭଗବାନଙ୍କର, ଆମର ଭକ୍ତଙ୍କ ମଧ୍ୟ ସେଇଭଳି ଭାବରେ ଲୀଳା। ତେଣୁ ଆମେ ଭରସା ରଖିବା ଭଗବାନଙ୍କ ଉପରେ, ନିଶ୍ଚିତ ଭାବରେ ଭଗବାନ ତାଙ୍କର ଭକ୍ତଙ୍କ ପ୍ରତି ସଦୟ ହେବେ, ସେ କିଛି ବ୍ୟବସ୍ଥା କରିବେ, ଏଇ ଆଶା ଆମେ ଧାରଣ କରିବା କଥା। ତେଣୁ ମଥୁରାବାସୀମାନେ ମଧ୍ୟ ସେଇଭଳି ଭାବରେ ବର୍ତ୍ତମାନ ଆଶା କ'ଣ ଆସିବ, ସେମାନେ ବିଶ୍ୱାସ ବର୍ତ୍ତମାନ ଆସିଗଲା, ତାଙ୍କ ରୂପ ଦର୍ଶନ କରିକି ସେ ବର୍ତ୍ତମାନ ତାଙ୍କ ବିଶ୍ୱାସ ଆସିଯାଏ, ନିଶ୍ଚିତ ଭାବେ ଭଗବାନ ଆମକୁ ରକ୍ଷା କରିବେ। ରକ୍ଷିଷ୍ୟତି ବିଶ୍ୱାସ ହେଉଛି ଷଡ଼ବିଧା ଶରଣାଗତି, ଭଗବାନ ଭକ୍ତ ସେମାନେ, ତେଣୁ ତା ଦେହରେ ଯେଉଁ ଛଅଟି ରହିଛି ଶରଣାଗତିର ବିଷୟ ରହିଛି, ତା ଦେହରେ ଗୋଟିଏ ହେଉଛି ଭଗବାନ ନିଶ୍ଚିତ ଭାବେ ରକ୍ଷା କରିବେ, ରକ୍ଷିଷ୍ୟତି ଇତି ବିଶ୍ୱାସ, ନିଶ୍ଚିନ୍ତ ଭାବେ ଆମକୁ ସେ ରକ୍ଷା କରିବେ। ଆଜି ବର୍ତ୍ତମାନ ସେ ବିଶ୍ୱାସ ସେମାନେ ଜାଗ୍ରତ ହେଇଛି, ତାଙ୍କର ଯେଉଁ ଦୁଃଖ ରହିଛି ଦୂର ହୋଇଯାଇଛି, ତାଙ୍କର ମନକୁ ଭଗବାନ ଆକର୍ଷଣ କରନ୍ତି ମନାସି ଯାହାର। ତେଣୁ ଯାହା ମତବୀର ଦେନ୍ଦ୍ର ବିକ୍ରମ, ଭଗବାନ ଯେଉଁ ଆସୁଛନ୍ତି ଆସୁଛନ୍ତି ଚାଲିକରି ଆସୁଛନ୍ତି ଭଗବାନ ଏଇ ମଥୁରା ଦାଣ୍ଡରେ, ସେ ବିଜେ କରୁଛନ୍ତି, ସେ ଚାଲୁଛନ୍ତି ଭଗବାନ, ରୂପ ଦେଖି ତାଙ୍କର ଚାଲି ଦେଖି ସେମାନେ ବହୁତ ଆନନ୍ଦିତ ହେବା ସଙ୍ଗେ ସଙ୍ଗେ, ତାଙ୍କର ମନ ମଧ୍ୟ ଆକର୍ଷିତ ହେବା ସଙ୍ଗେ ସଙ୍ଗେ, ତାଙ୍କର ବିଶ୍ୱାସ ମଧ୍ୟ ଆସିଯାଉଛି, ନିଶ୍ଚିତ ଭାବରେ ଆମକୁ ରକ୍ଷା କରିବେ। ଶ୍ରବଣ କରିଥିଲେ ଯେ କୃଷ୍ଣ କ'ଣ ବସୁଦେବ ଦେବୀଙ୍କର ଅସ୍ପଣ କର, ତାଙ୍କୁ କଂସକୁ ହତ୍ୟା କରିବ, ଏଇ ବର୍ତ୍ତମାନ ମନେ ପଡ଼ୁଛି ତାଙ୍କର, ଏବଂ ଭଗବାନଙ୍କର ଯେଉଁ ଏଗାର ବର୍ଷ କାଳ ଲୀଳା କରିଥିଲେ ବୃନ୍ଦାବନରେ, ସେ ଲୀଳାକୁ ମଧ୍ୟ ଶ୍ରବଣ କରୁଛନ୍ତି, ମଥୁରା ବୃନ୍ଦାବନବାସୀଙ୍କ ଠାରୁ ଶ୍ରବଣ କରିଛନ୍ତି ସେମାନେ। ତେଣୁ ସେସବୁ ଯାହାର ଲୀଳା, ଏଠି କୁହାଯାଉଛି ପ୍ରଗଳ୍ଭ ଲୀଳା, ଲୀଳା ତ ବର୍ତ୍ତମାନ କ'ଣ ଆସୁନି, ବିଶେଷ ଲୀଳା କିଛି ହେଇନି, କିନ୍ତୁ ଏଇ ଯେଉଁ ବୃନ୍ଦାବନ ଲୀଳା ସବୁ ହେଇଥିଲା ସେସବୁ ସ୍ମରଣ କରୁଛନ୍ତି। ଇଏ ଏଇଭଳି ଭାବରେ ଛଅ ଦିନ ରହିଥିଲେ, ହତ୍ୟା କରିଥିଲେ ପୁତନାଙ୍କୁ, ହତ୍ୟା କରିଥିଲେ ଯେତେବେଳେ ତିନି ମାସ ରହିଥିଲେ, ଶକଟ ବନ୍ଧନ କରିଥିଲେ, ଏକ ବର୍ଷ ରହିଥିଲେ ତୃଣାମୃତ୍ୟୁ ବଧ୍ୟ କରିଥିଲେ, ତିନି ବର୍ଷ ରହିଥିଲେ ଯମୁନାର୍ଦ୍ଧନ ଭଙ୍ଗ କରିଥିଲେ, ତାଙ୍କର ମୁଖରେ ପଦ୍ମ ମୁଖରେ ସମଗ୍ର ବିଶ୍ୱକୁ ଦର୍ଶନ ଦେଇଥିଲେ, ଦେଇଥିଲେ ମା ଦଶଦାଙ୍କୁ ଦେଇଥିଲେ। ଏଭଳି ଭାବରେ ଅନେକ ଲୀଳା ସବୁ ଭଗବାନଙ୍କୁ ରହିଛି, ସେସବୁ ଲୀଳାକୁ ସ୍ମରଣ କରୁଛନ୍ତି ମଥୁରାବାସୀମାନେ। ଇଏ ଏହିଭଳି ଭାବରେ ତାଙ୍କ ଭିତରେ ଆଲୋଚନା ଚାଲିଛି। ଏ ଛଅ ଦିନ ଭିତରେ ପୁତ୍ର ହତ୍ୟା କରିଥିଲେ, ତିନି ମାସ ରହିଥିଲେ ସକଟ ଭୋଜନ କରିଥିଲେ, ବୃନ୍ଦାବନ ଲୀଳା ଧରି ଗୋପବେଶ ସେ ଲୀଳାର ଅନ୍ତ ପ୍ରଭୁ ନାହିଁ ପାୟ ଶେଷ ପୁତନା ବିନାଶ କରି ସକଟ ବଚନ ତୃଣାମର୍ତ୍ତ ପପେଶୀ ଏଇଭଳି ଭାବରେ ସବୁ ବୃନ୍ଦାବନ ଲୀଳାକୁ ସ୍ମରଣ କରୁଛନ୍ତି। ପ୍ରଗଳ୍ଭ ଲୀଳା ଅସ୍ତାବ ଲୋକେ, ଏଇ ଯେଉଁ ଛୋଟ ପିଲା ଭାବୁଥିଲ ଇଏ ଟିକି ପିଲାଟି ଯାହା କହୁଛ ସେଇ ପ୍ରାଣ ନେଇଗଲା। କେତେ ଛନ୍ଦ ଜାଣ ଗୋସାଇ ନନ୍ଦ ରାଜାର ଟିକି ପିଲାଟି, କେତେ ଛନ୍ଦ ଜାଣ ଗୋସାଇ ଟିକି ପିଲା ବୋଲି ଯାହାକୁ କହି, ଟିକି ପିଲା ବୋଲି ଯାହାକୁ କହି ନେଇଗଲା ସେ ବକାର ପଟି, ଚିରି ଦେଲା ସେ ବକାର ପଟି। କେତେ ଛନ୍ଦ ତମେ ଠିକ ଭାବରେ କହିପାରୁନି। ଏଇଭଳି ଭାବରେ ଅନେକ କବିମାନେ ଭଗବାନ ବିଳାକୁ ବର୍ଣ୍ଣନା କରିଛନ୍ତି, ଯେମିତି ଆଜି ମଥୁରାବାସୀ ମାନେ ସେସବୁ ଲୀଳାକୁ ସ୍ମରଣ କରୁଛନ୍ତି। ଭଗବାନ ତ କେବଳ ଚାଲିକି ଆସୁଛନ୍ତି, କ'ଣ ଲୀଳା ଆସୁଛି ବିଶେଷ କିଛି ଲୀଳା ହେଇନି, କିନ୍ତୁ ଏସବୁ ଲୀଳାକୁ ସ୍ମରଣ କରୁଛନ୍ତି। ତାଙ୍କ ଆବିର୍ଭାବ ପୂର୍ବରୁ ଦେବତାମାନେ ମଧ୍ୟ ଯାଇଥିଲେ, ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ବର୍ଣ୍ଣନା କରାଯାଇଛି, ତତ୍ର ଗତ୍ୱା ଜଗନ୍ନାଥଂ ଦେବ ଦେବ ବିଶା କବିଂ ପୁରୁଷାନ୍ ପୁରୁଷ ସୁକ୍ତେନ ଉପଦସ୍ତେ ସମାହିତ। ବ୍ରହ୍ମା ଇନ୍ଦ୍ର ମରୁତ ଶିବ ଆଦି ସମସ୍ତେ ଯାଇକି ଭଗବାନ ପ୍ରାର୍ଥନା କରିଥିଲେ, ସେସବୁ କଥାକୁ ସେସବୁ ଲୀଳାକୁ ସ୍ମରଣ କରୁଛନ୍ତି ମଥୁରାବାସୀମାନେ। ଅନେକ ଲୀଳା ରହିଛି ଭଗବାନଙ୍କର, ତେଣୁ ଭଗବାନ ଦର୍ଶନ କରିବା ସଙ୍ଗେ ସଙ୍ଗେ ଭଗବାନଙ୍କ ନାମ ରୂପ ଗୁଣ ଲୀଳା ଏଥିରେ କୌଣସି ଭେଦ ନାହିଁ। ଭଗବାନ ରୂପ ଦେଖିଲେ ଭଗବାନ ଲୀଳା ଆସିଯିବ, ଭଗବାନ ନାମ ଯେତେବେଳେ ସ୍ମରଣ କ'ଣ ଜପ କରୁଛନ୍ତି ବା କୀର୍ତ୍ତନ କରୁଛନ୍ତି ସେ ଲୀଳା ଆସିବ, ପରିସ୍ଫୁଟ ହେବ, ନାମେ ପରିସ୍ଫୁଟ ହୁଏ ଭଗବାନଙ୍କର ଏସବୁ ଲୀଳା ସବୁ ଆସିଯିବ। ଯେଉଁମାନେ ଶୁଦ୍ଧ ନାମ କରନ୍ତି ସେମାନେ ଭଗବାନଙ୍କ ଲୀଳାକୁ ଦେଖିପାରନ୍ତି, ସ୍ମରଣ କରନ୍ତି ଭଗବାନ ଲୀଳା। ଏହିଭଳି ଭାବରେ ଭଗବାନ ଲୀଳା ସବୁ କରିଥିଲେ, ସେ ନାମରେ ଶୁଦ୍ଧ ନାମରେ ସେ ପରିସ୍ଫୁଟ ହୁଏ, ଇଏ ହେଉଛି ଶୁଦ୍ଧ ନାମର ଲକ୍ଷଣ। ଏସବୁ ଲୀଳା ଆସି ପହଞ୍ଚି ଭଗବାନ ସବୁ ଦର୍ଶନ କରିବେ, ତେଣୁ ଏଥିରେ କୌଣସି ଭେଦ ନାହିଁ। ଭଗବାନଙ୍କର ରୂପ, ଭଗବାନଙ୍କର ଲୀଳା, ଭଗବାନ ନାମ ଏଥିରେ କୌଣସି ତଫାତ ନାହିଁ। ଭୌତିକ ଜଗତରେ ଏସବୁର ତଫାତ ରହିଛି, ଅର୍ଥାତ୍ ଶ୍ରୀକୃଷ୍ଣ ନାମାଦି ନା ଭାବେ ଗ୍ରାହ୍ୟ ମେନ୍ଦ୍ରୀ ଭଗବାନଙ୍କର ଏଇ ଯେଉଁ ଭଗବାନ ନାମ ଚିନ୍ତା ମନ କୃଷ୍ଣ ଚୈତନ୍ୟ ରସବିଗ୍ରହ ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ ଅଭିନତ ନାମ ନାମେ ଭଗବାନଙ୍କ ନାମ ଭଗବାନ ନାମ ଭଗବାନ ସ୍ୱୟଂ ଭିତରେ କୌଣସି ତଫାତ ନାହିଁ। ତେଣୁ ଭଗବାନ ରୂପ ଯେତେବେଳେ ଦେଖୁଛନ୍ତି ସେ ଲୀଳା ସ୍ମରଣ ହେଉଛି ତାଙ୍କ ମଥୁରାବାସୀମାନଙ୍କର, ତେଣୁ ଲୀଳା ସ୍ମରଣ କରି ସେମାନେ ବହୁତ ଆନନ୍ଦିତ ହେଉଛନ୍ତି ଏବଂ ସେମାନଙ୍କର ଆନନ୍ଦ ଦେଖି ଭଗବାନଙ୍କ ଆନନ୍ଦ ମଧ୍ୟ ବର୍ଣ୍ଣିତ ହେଉଛି। ଏ ଭକ୍ତ ଏବଂ ଭଗବାନ ଭିତରେ କମ୍ପିଟିସନ୍ ହୁଏ କିଏ ଅଧିକ ଆନନ୍ଦ ପ୍ରାପ୍ତ ହେବ, ପ୍ରକୃତରେ ଭଗବାନ ଏତେ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ, ତେଣୁକରି ତାଙ୍କର ଲୋଭ ରହିଯାଏ। ଏ ଭକ୍ତଙ୍କର ଆନନ୍ଦ କିଭଳି ରହିଛି, ଶ୍ରୀ ରାଧା ପ୍ରଣୟ ମହିମା କିଦୃଶ୍ୟ ବା ନୈବା, ଭକ୍ତଙ୍କର ଯେଉଁ ଆନନ୍ଦ ରହିଛି ତାକୁ ଭଗବାନ ନିଜେ ବୁଝିପାରନ୍ତି ନାହିଁ, ତେଣୁ ସେ ଭକ୍ତ ରୂପରେ ଆବିର୍ଭୂତ ହୁଅନ୍ତି। ଭଗବାନ ଚୈତନ୍ୟ ମହାପ୍ରଭୁ ଭକ୍ତ ରୂପରେ ଆସିଛନ୍ତି, ତେଣୁ ଏଇ ଲୀଳାକୁ ସବୁ ଦେଖୁଛନ୍ତି, ସ୍ମରଣ ଭଗବାନ ରୂପ ଦେଖିଲା ମାତ୍ରେ ସେସବୁ ଲୀଳା ତାଙ୍କର ଆସି ଶ୍ରବଣ କରିଛନ୍ତି। ସେ ଲୀଳାକୁ ସେମାନେ ଦେଖିନାହାନ୍ତି, ବୃନ୍ଦାବନବାସୀ ସେମାନେ ନଥିଲେ, କିନ୍ତୁ ଶ୍ରବଣ କରିଛନ୍ତି, ବୃନ୍ଦାବନବାସୀମାନଙ୍କୁ ଶ୍ରବଣ କରିଛନ୍ତି ମଥୁରାବାସୀମାନେ, ତେଣୁ ଭଗବାନ ରୂପ ଦେଖି ସେସବୁ ଲୀଳା ତାଙ୍କର ସ୍ମରଣ ହେଉଛି। ଏହି ପିଲା ଇଏ ହତ୍ୟା କରିଥିଲେ, ସହଜରେ ଏହି ହତ୍ୟା କରିଥିଲେ, ତାଙ୍କ ସବୁ ଆଲୋଚନା ଚାଲିଛି। ବୃନ୍ଦାବନ ତାର ଲୀଳା ଧରି ବେଶ ଦେଇପରେ ଏତେ ସବୁ ଲୀଳା ସବୁ ରହିଛି, ବୃନ୍ଦାବନ ଲୀଳା ଯେତେ ଲୀଳା ରହିଛି ସବୁଠୁ ଶ୍ରେଷ୍ଠ ଲୀଳା ହେଉଛି ବୃନ୍ଦାବନ ଲୀଳା। ଭଗବାନ ଯେତେ ସବୁ ରୂପ ରହିଛି ତା'ର ଶ୍ରେଷ୍ଠ ରୂପ ହେଉଛି ଭଗବାନଙ୍କର ଗୋପ ବେଶ। ଆଜି ଭଗବାନ ଏ ଗୋପ ବେଶରେ ଆସିଛନ୍ତି, ଭଗବାନ ରାଜବେଶ ଧରିନାହାନ୍ତି, ତାଙ୍କ ବୃନ୍ଦାବନ ଆସିଛନ୍ତି, ଏଠି ମଥୁରାରେ ରହିଲା ପରେ ତାଙ୍କର ରାଜବେଶ ଆରମ୍ଭ ହେବ। ଗୋପ ବେଶ ଧାରଣ କରିଛନ୍ତି, ଦେବାକୁ ମାଗିଛନ୍ତି ବସ୍ତ୍ର ସେ ଦେଉନି, ବର୍ଣ୍ଣନା କରାଯାଏ ତୁମ ପରେ ବର୍ଣ୍ଣନା କରାଯିବ, ଆସିବ ଏସବୁ ଲୀଳା। ତେଣୁ ସେ ନିଜେ ସେସବୁ ବସ୍ତ୍ର ପରିଧାନ କରୁଛନ୍ତି, ନିଜେ ତାକୁ ଦେବାକୁ ହତ୍ୟା କରିଛନ୍ତି। ରାମ କୁହାଯାଏ ଭଗବାନ ରାମଚନ୍ଦ୍ର ସମୟରେ ଯେଉଁ ରଜକ ଭଗବାନ ବିରୁଦ୍ଧରେ କହିଥିଲେ, ସୀତାଦେବୀଙ୍କ ବିରୁଦ୍ଧରେ କହିଥିଲେ, ଗୋଟିଏ ଯୁଗ ଚାଲିଗଲା, ଭଗବାନ ତାକୁ ଦଣ୍ଡ ପ୍ରଦାନ କଲେ। ତେଣୁ ଭଗବାନ କାହାକୁ କେଉଁ ଦୋଷର କେଉଁ ଦଣ୍ଡ ପ୍ରଦାନ କରିବେ, କେତେବେଳେ ପ୍ରଦାନ କରିବେ ଆମେ କହିପାରିବା ନାହିଁ। ରଜକ ତୃତୀୟା ଯୁଗରେ ଭଗବାନ ପ୍ରତି ଅପରାଧ କରିଥିଲା, ଦ୍ୱାପରେ ଭଗବାନଙ୍କୁ ଦଣ୍ଡ ଦେଲେ, ଗୋଟିଏ ଚାପୁଡ଼ା ଦେଲେ ତା'ର ଶରୀର ନଷ୍ଟ ହେଇଗଲା, ଶରୀର ମାନେ ଶିର ଛେଦ ହେଇଗଲା। ଭଗବାନ ବୃନ୍ଦାବନରେ କୌଣସି ଅସ୍ତ୍ର ଧାରଣ କରିନାହାନ୍ତି, ଯେତେ ଲୀଳା କରିଛନ୍ତି ଅନେକ ଅସ୍ତ୍ରକୁ ହତ୍ୟା କରିଛନ୍ତି, କିନ୍ତୁ ଗୋଟିଏ ଅସ୍ତ୍ର ମଧ୍ୟ ଧାରଣ କରିନାହାନ୍ତି ଭଗବାନ। ଏବଂ ମଥୁରାରେ ମଧ୍ୟ ଏଠି ମଧ୍ୟ ଅସ୍ତ୍ର ଧାରଣ କରିନଥିଲେ, ଏଠି ମଧ୍ୟ ଭଗବାନ କୌଣସି ଅସ୍ତ୍ର ଧାରଣ କରିନାହାନ୍ତି। କିନ୍ତୁ ଗୋଟିଏ ଚାପୁଡ଼ା ମାରିଲେ ସେ ରାଜାକୁ ସେ ମୃତ୍ୟୁବରଣ କଲା। ତେଣୁ ଆଉ ଯେତେ ଥିଲେ ତାର ଯେଉଁ ସବୁ ସହକାରୀମାନେ ଥିଲେ ସବୁ ବସ୍ତ୍ରକୁ ତ୍ୟାଗ କରି ପଳେଇଗଲେ ନିଜର ଜୀବନକୁ ରକ୍ଷା କରିବା ପାଇଁ। ତେଣୁ ଭଗବାନ ତାଙ୍କର ଯେଉଁ ବସ୍ତ୍ର ରହିଛି ପସନ୍ଦର ବସ୍ତ୍ର ଭଗବାନ ମଧ୍ୟ ପରିଧାନ କରିଛନ୍ତି, ବଳରାମ ମଧ୍ୟ ପରିଧାନ କରିଛନ୍ତି, ଅନ୍ୟ ସାଙ୍ଗ ବାଳକମାନେ ମଧ୍ୟ ବସ୍ତ୍ର ପରିଧାନ କରିଛନ୍ତି, ଏବଂ ଜଣେ ମାଳିକ ଜଣେ ଦର୍ଜି ମଧ୍ୟ ସେସବୁ ବସ୍ତ୍ରକୁ ଠିକ୍ ଭାବରେ ସିଲେଇ କରିଦେଇଛନ୍ତି, ଏବଂ ଜଣେ ମାଳି ସୁଦାମ ମାଳି ଭଗବାନଙ୍କୁ କ'ଣ ଫୁଲମାଳ ପ୍ରଦାନ କରୁଛନ୍ତି। କୁମ୍ଭା ତାଙ୍କୁ ଭଗବାନଙ୍କୁ ଅଙ୍ଗ ଯେଉଁ ରହିଛନ୍ତି ଚନ୍ଦନ ଇତ୍ୟାଦି ଲଗେଇଦେବେ, ସେ ବର୍ଣ୍ଣନା କରାଯାଏ 41 ଏବଂ 42 ସେଥିରେ ବର୍ଣ୍ଣନା କରାଯିବ। ତେଣୁ ଭଗବାନ ରୂପ ଆହୁରି ଅଧିକରୁ ଅଧିକ ହେଉଛି, ଭଗବାନଙ୍କର ଯେଉଁ ଧାରଣ କରନ୍ତି ଯେଉଁ ଅଳଙ୍କାର ଇତ୍ୟାଦି, ଇଏ ହେଉଛି ବିଲକ୍ଷଣ ଭଗବାନଙ୍କର ଅଳଙ୍କାର ଇତ୍ୟାଦି ବର୍ଣ୍ଣନା କରାଯାଇଛି। ଭୂଷଣ ଭୂଷଣ ଆଙ୍ଗମ ଜନ୍ମତ୍ୟ ଲୁଡ଼େ ପରିଗମ ସ୍ୱଯୋଗମ ମାୟା ଯୋଗମ ତୃତୀୟ ସ୍କନ୍ଧରେ ଏଇଟା ଉପରେ କହୁଛନ୍ତି। ଭଗବାନଙ୍କର ଯେଉଁ ଅଳଙ୍କାର ଇତ୍ୟାଦି ଧାରଣ କରନ୍ତି ଆଉ ସାଧାରଣ ଲୋକମାନେ ଯେଉଁ ଅଳଙ୍କାର ଧାରଣ କରନ୍ତି ତାହେଲେ ତଫାତ୍ ହେଉଛି କ'ଣ ନା, ଭଗବାନ ଯେଉଁ ଅଳଙ୍କାର ଧାରଣ କରନ୍ତି ତାଙ୍କ ରୂପକୁ ସେ ବଢ଼ାଇ ନାହିଁ ଅଳଙ୍କାର, କ'ଣ ଅଳଙ୍କାର ନିଜେ ଅଳଙ୍କୃତ ହୁଏ। ଏଇ ଶ୍ଳୋକଟି ରହିଛନ୍ତି ଯେ ତୃତୀୟ ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯାଇଛି ଯେ ଜନ୍ମତ୍ୟଲୋପୈତମ ସ୍ୱଯୋଗମ ମାୟାବଳମ ଦର୍ଶିତା ଘୃତମ ବିସ୍ମାପନମ ସୋସ ଚୌଭଗତେ ପରମ ପଦମ ଭୂଷଣ ଭୂଷଣାଙ୍ଗମ ଭୂଷଣ ଭୂଷଣାଙ୍ଗମ। ଯେଉଁମାନେ ଭୂଷଣ ଧାରଣ କରନ୍ତି ତାଦ୍ୱାରା ସେମାନେ ନିଜେ ଭୂଷିତ ହୁଅନ୍ତି, କିନ୍ତୁ ଭଗବାନଙ୍କ ଯେଉଁ ଭୂଷଣ ସେ ଭୂଷଣ ହେଉଛି କ'ଣ ନା, ସେ ନିଜେ ଭୂଷଣ ହେଉଛି ଭୂଷିତ ହୁଏ। ଇଏ ଭଗବାନଙ୍କର ମର୍ତ୍ତ୍ୟ ବିଡ଼ାରେ ଭଗବାନଙ୍କର ଯେଉଁ ଶ୍ରୀ ଜଗତ ଯେଉଁ ଲୀଳା ଅଛି ତାଠାରୁ ମର୍ତ୍ତ୍ୟ ଜଗତ ଲୀଳା ଆହୁରି ମନୋରମ, କାହିଁକି ଭଗବାନଙ୍କର ଏଇ ରୂପ ଭଗବାନ ନିଜକୁ ଆକର୍ଷଣ କରନ୍ତି। ମର୍ତ୍ତ୍ୟଲୀଳ ପାଇଁ ସ୍ୱଯୋଗମ ମର୍ତ୍ତ୍ୟଲୀଳାରେ ଉପଯୋଗୀ ସେ ଭଗବାନ ସେ ରୂପକୁ ଧାରଣ କରିଛନ୍ତି। ଜନ୍ ମର୍ତ୍ତ୍ୟଲୀଳ ପାଇଁ ସ୍ୱଯୋଗମ ମାୟାବଳମ ଦର୍ଶିତା ଗୃହୀତମ ଭଗବାନ ଯେଉଁ ମାୟାରେ ଏ ରୂପ ଧାରଣ କରିଛନ୍ତି, ଭଗବାନ ମନୁଷ୍ୟ ରୂପ ଧାରଣ କରିଛନ୍ତି, ପ୍ରକୃତରେ ମନୁଷ୍ୟ ରୂପ ଭଗବାନଙ୍କ ପ୍ରକୃତ ମନୁଷ୍ୟ ରୂପ, କିନ୍ତୁ ସେ ମନୁଷ୍ୟ ରୂପ କହିଲେ ଆମର ମନୁଷ୍ୟ ରୂପ ଭଳି ନୁହଁ। ଭଗବାନଙ୍କ ଶରୀରରେ ଏଇସବୁ ଚର୍ମ ରକ୍ତ ଇତ୍ୟାଦି ଯେଉଁ ଆମର ରହିଛି ହସ୍ତି ମଜା ଇତ୍ୟାଦି ସବୁ ରହିଛି ସେସବୁ ନଥାଏ ଭଗବାନଙ୍କର, ଭଗବାନ ସବୁ ସଚ୍ଚିଦାନନ୍ଦମୟ ରୂପ ଦେଖାଯାଆନ୍ତି ମନୁଷ୍ୟ ଭଳି, ମାୟା ମନୁଷ୍ୟ ରୂପଙ୍କ ଭଳି କୁହାଯାଉଛି, ମାୟା ସେ ପ୍ରକୃତ ମନୁଷ୍ୟ ନୁହଁ, ସେ ଚୁନ୍ଦି ସଚ୍ଚିଦାନନ୍ଦ ଶରୀର ମନୁଷ୍ୟ କହିଲେ ଆମେ ନିଜେ ମନୁଷ୍ୟ ଭାବିବା, ଆମେ ହେଉଛି ମନୁଷ୍ୟ ବୋଲି ଭାବିବା ଭଗବାନଙ୍କୁ ଏଇଭଳି ଭାବରେ। ଆଉ ଜାଣନ୍ତି ମାନ ମୂଢ଼ା ମାନସିଂ ଚର୍ମାଶିତ ଯେଉଁମାନେ ମୂର୍ଖ ବ୍ୟକ୍ତି ସେମାନେ ଭଗବାନଙ୍କୁ ଠିକ୍ ଭାବେ ବୁଝିପାରନ୍ତି ନାହିଁ, ସେମାନେ ଭାବନ୍ତି ଆମ ଭଳି ସେ ମନୁଷ୍ୟ, କିନ୍ତୁ ଭଗବାନଙ୍କ ଶରୀର ହେଉଛି ସଚ୍ଚିଦାନନ୍ଦଙ୍କ ଶରୀର। ଭଗବାନ ମର୍ତ୍ତ୍ୟଲୀଳା ଆମର ଚକ୍ଷୁକୁ ଆମର ଏଇ ମର୍ତ୍ତ୍ୟ ଚକ୍ଷୁକୁ ଦର୍ଶନ ଦେବା ପାଇଁ ଭଗବାନ ଏଇ ରୂପରେ ଆବିର୍ଭାବ ହେଉଛନ୍ତି, ଆବିର୍ଭୂତ ହୁଅନ୍ତି, ଲୀଳା କରନ୍ତି। ଏବଂ ଭୀଷ୍ମାପନ ସୋସ ଚୌବ ଘଟେ ଭଗବାନଙ୍କର ଯେଉଁ ଏଭଳି ରୂପ ଭଗବାନ ନିଜକୁ ମଧ୍ୟ ଭୀଷ୍ମୟ ପ୍ରଦାନ କରେ, ଏଭଳି ରୂପ ମୋର ସୌନ୍ଦର୍ଯ୍ୟ ରହିଛି ନିଜକୁ ମଧ୍ୟ ଭୀଷ୍ମ ପ୍ରଦାନ କରେ। ତେଣୁ ପରମ ପଦମ ଭୂଷଣ ଭୂଷଣାଙ୍ଗମ ଭଗବାନଙ୍କର ଭୂଷଣ ଧାରଣ କରନ୍ତି, ଇଏ ଭଗବାନଙ୍କ ରୂପକୁ ଅଧିକା କରେ ନାହିଁ, କରେ ନାହିଁ ଭଗବାନ ସୌନ୍ଦର୍ଯ୍ୟକୁ ଅଧିକା କରେ ନାହିଁ, ବରଂ ଭଗବାନଙ୍କ ସୌନ୍ଦର୍ଯ୍ୟ ଦ୍ୱାରା ତାଙ୍କ ଭୂଷଣମାନେ ଅଧିକ ଭୂଷିତ ହୁଅନ୍ତି। ବୁଝି ଭଗବାନଙ୍କ ଭୂଷଣ ଏବଂ ଆମର ଭୂଷଣ ହେଉଛି ତଫା, ଅଳଙ୍କାର ଇତ୍ୟାଦି ଆମେ ଧାରଣ କରୁଛେ। ତେଣୁ ଭଗବାନ ଏଇଭଳି ଭାବେ ରୂପ ତାଙ୍କର ବର୍ଜିତ ହେଉଛି, ସୁନ୍ଦର ବର୍ଜିତ ହେଉଛି ଭଗବାନ ରୂପ। ଭଗବାନଙ୍କର ଯେଉଁମାନେ ଭକ୍ତ ସେମାନେ ସବୁବେଳେ ଭଗବାନ ନିତ୍ୟ ନୂତନ ବୋଲି ଦର୍ଶନ କରନ୍ତି, ଭଗବାନ ରୂପ ସବୁବେଳେ ଅଧିକରୁ ଅଧିକ ହୁଏ। ପ୍ରତିକ୍ଷଣ ମଧ୍ୟବତ ଅଚିତଶ୍ଚ ସବୁଠି ରହିଛନ୍ତି ଦଶମ ସ୍କନ୍ଧ 13 ଅଧ୍ୟାୟରେ ସୁଭଦ୍ର ଗୋସ୍ୱାମୀ ମାନେ କହୁଛନ୍ତି, କାରଣ ଭକ୍ତମାନେ ଯେଉଁ ଲୀଳା ଶ୍ରବଣ କରନ୍ତି ଏଇ ଲୀଳାକୁ ମଧ୍ୟ ବହୁତ ଶୁଣୁଥିବେ ଆପଣମାନେ, କିନ୍ତୁ ଯେତେବେଳେ ଭକ୍ତମାନେ ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ ଯଦି ଶ୍ରବଣ କରନ୍ତି ତାଙ୍କୁ ସେମାନେ ଭାବନ୍ତି ନାହିଁ ଯେ ଆମେ ଶୁଣିବି ଆଉ ସେଟା ଦରକାର ନାହିଁ ନା। ନାରଦ ବ୍ୟାସ ଇତ୍ୟାଦି ଯେତେବେଳେ ଶୁଣୁଛନ୍ତି ବ୍ୟାସଦେବ ସୁଖଦେବଙ୍କ ଠାରୁ ଭାଗବତ, ସେ ଲାଗୁଛି ଭାଗବତ ସେ ଆଗରୁ ଶୁଣିନଥିଲେ, ଅଶ୍ରୁତତର ମିବ ଆଗରୁ ଯେମିତି ଶୁଣିନାହାନ୍ତି ଏଭଳି ତାଙ୍କୁ ଲାଗୁଛି। ନାରଦ ବ୍ୟାସ ଆଉ ଅନ୍ୟମାନଙ୍କ କଥା କ'ଣ କହିବା, ସୁତରାଂ ଭଗବାନଙ୍କର ସବୁ ରୂପ ଯଦି ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତ ପ୍ରତିକ୍ଷଣ ଭଗବାନ ରୂପ ନୂତନ ହେଇଯାଏ। ଏଣୁ ବର୍ତ୍ତମାନ ଭଗବାନ ମଧ୍ୟ ନୂତନ ସବୁ ବସ୍ତ୍ର ପରିଧାନ କରୁଛନ୍ତି, ମାଳ ପ୍ରଦାନ କରୁଛନ୍ତି, ଅଙ୍ଗରା ଗ୍ରହଣ କରୁଛନ୍ତି, ତାଙ୍କ ରୂପ ଅଧିକରୁ ଅଧିକ ବର୍ଦ୍ଧିତ ହେଉଛି। ମଥୁରାବାସୀମାନେ ଏଇଭଳି ଦର୍ଶନ କରୁଛନ୍ତି ଭଗବାନ ରୂପକୁ। ତେଣୁ ଦୃଶା ଦଦତ୍ ଶ୍ରୀ ରମଣାତ୍ମନୋତ୍ସବ, ଏଠି ଶ୍ରୀ କଥା ଆସିଗଲା। ଯଦିଓ ଭଗବାନଙ୍କର ଭକ୍ତମାନ ଯେ ଶ୍ରେଷ୍ଠ ଭକ୍ତ ହେଉଛନ୍ତି ରାଧାରାଣୀ, କିନ୍ତୁ ସୁଖଦେବ ଗୋସ୍ୱାମୀ ଏଠି ଶ୍ରୀ ଶବ୍ଦ ବ୍ୟବହାର କରିଛନ୍ତି। କାହିଁକି ନା ଏଠି ଐଶ୍ୱର୍ଯ୍ୟ, ମଥୁରାରେ ଐଶ୍ୱର୍ଯ୍ୟ ରହିଛି, ମଥୁରାରେ ମାଧୁର୍ଯ୍ୟ ନାହିଁ। କାରଣ ଶ୍ରୀ ଲକ୍ଷ୍ମୀ ମଧ୍ୟ ଭଗବାନ ପ୍ରତି ଆକର୍ଷିତ ହେଇକରି ଆନନ୍ଦିତ ହେଇକରି ସେ ମଧ୍ୟ ସେ ମାଧୁର୍ଯ୍ୟ ଅନୁଭବ କରିବା ପାଇଁ ସେ ବିଲ୍ଲବନରେ ତପସ୍ୟା କରୁଛନ୍ତି, ଏପର୍ଯ୍ୟନ୍ତ ମଧ୍ୟ ଚାଲିଛି ତାଙ୍କ ତପସ୍ୟା। କିନ୍ତୁ ମଥୁରାବାସୀମାନେ ସେମାନେ ଏଇ ବୃନ୍ଦାବନ ମାଧୁର୍ଯ୍ୟ ସେମାନେ ବୁଝିପାରିବେ ନାହିଁ। ତେଣୁ ସେମାନେ ଲକ୍ଷ୍ମୀଦେବଙ୍କୁ ତାଙ୍କର ଆଇଡ଼ିଆ, ତାଙ୍କର ଆଦର୍ଶକୁ ଲକ୍ଷ୍ମୀଦେବୀ, କାରଣ ଐଶ୍ୱର୍ଯ୍ୟରେ ଲକ୍ଷ୍ମୀଦେବୀ ପୂଜା କରନ୍ତି ଭଗବାନଙ୍କର। ବହୁତ କଥା ପିଲାଙ୍କୁ କହିବି ଭାବୁଥିଲି, ଆଉ କହି ସମୟ ହେଉନି, ଯାହା ଗୋଟିଏ ସବୁ କହିବା କଥାକୁ ବିଶ୍ରାମ ଦେବା ଯେ ବିଶେଷ ଭାବରେ ଏଇ ଯେଉଁ ଭଗବାନ ରୂପ ଦର୍ଶନ କରୁଛନ୍ତି ତା'ର କ'ଣ ଫଳ ହେଉଛି ଏଇଟା 45 ଏଥିରେ ବର୍ଣ୍ଣନା କରାଯିବ। ଯେଉଁମାନେ ଶୁଣିବେ ସେ ଶ୍ଳୋକଟି ସେତେବେଳେ ମନରେ ମନେ ପକାଇବେ। 45 ଅଧ୍ୟାୟ 19 ଶ୍ଳୋକରେ ଯେ ତତ୍ର ପ୍ରବୟସୋପ୍ୟସନ୍ ଯୁବାନ ଅତିବଳ ଦେଶ ପିବନ୍ତ ଅକ୍ଷେ ମୁକୁନ୍ଦସ୍ୟ ମୁଖାମୁଜ ସୁଧାମୁ। ଭଗବାନଙ୍କ ଯେଉଁ ରୂପକୁ ପାନ କରୁଛନ୍ତି ସେମାନେ ଧ୍ରୁବ ଯେମିତି ମୁଖ ଭଗବାନଙ୍କ ରୂପକୁ ପାନ କରୁଥିଲେ ଚକ୍ଷି ମାଧ୍ୟମରେ, ଏସବୁ ବର୍ଣ୍ଣନା କରାଯାଇଛି। ଭାବିକି କହିବେ କିନ୍ତୁ ସମୟ ନାଇଗଲାନି, କିନ୍ତୁ ଯାହା ହଉ ଏଇଭଳି ଭାବରେ ପ୍ରବୟସ ଯୁବକ ଯୁବକ କଥା ଛାଡ଼ନ୍ତୁ, ମାନେ ବହୁତ ବୁଢ଼ା ହେଇଯାଉ ଚାଲିପାରୁନାହାନ୍ତି, ଦେଖିପାରୁନାହାନ୍ତି, ଆଖି ବୁଝିନି, ସେହିଭଳି ବ୍ୟକ୍ତିମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତତ୍ର ପ୍ରବୟସ ଅପ୍ୟାସନ୍ ଭଗବାନ ରୂପକୁ ଯେତେବେଳେ ଦର୍ଶନ କରୁଛନ୍ତି ବା ଶ୍ରବଣ କରୁଛନ୍ତି, ଯୁବାନ ଅତବଳ ଦଶା ସେମାନେ ଯୁବକ ହେଇଯାଉଛନ୍ତି। ଖାଲି କ'ଣ ଧଳା ବଳ କଳାକାରୀ ଯୁବକ ହେଉଛନ୍ତି ତା ନୁହଁ, ବଳଉ ଦଶା ସେଇଭଳି ଭାବରେ ତାଙ୍କର ବଳ ହେଇଯାଉଛି, ସେଇଭଳି ଭାବରେ ତାଙ୍କର ଓଜ ତାଙ୍କର ଇନ୍ଦ୍ରିୟ ବଳ ସବୁ ହେଇଯାଉଛି, ଶରୀରର ବଳ ହେଇଯାଉଛି, ଏସବୁ ତାଙ୍କର ଆସିଯାଉଛି। ଯୁବକ ପୁରା ପୂର୍ଣ୍ଣ ଯୁବକ ହେଇଯାଉଛନ୍ତି ସେମାନେ ରୂପ ଦର୍ଶନ କରି। ଏବଂ ପିବନ୍ତୁ ଅଖି ମୁକୁନ୍ଦସ୍ୟ ଭଗବାନ ମୁକୁନ୍ଦ କହିଲେ ଶବ୍ଦ, ମୁକୁନ୍ଦ କହିଲେ ସମସ୍ତଙ୍କୁ ମୁକ୍ତି ପ୍ରଦାନ କରନ୍ତି ବା ଭକ୍ତି ପ୍ରଦାନ କରନ୍ତି ମୁକୁନ୍ଦ ଶ୍ରୀ ଭଗବାନ। ତାଙ୍କର ଅକ୍ଷୟ ଚକ୍ଷୁ ମାଧ୍ୟମରେ ଯେତେବେଳେ ଭଗବାନଙ୍କ ରୂପ ମୁଖାମୁଜ ସୁଧାମୁ, ଭଗବାନ ରୂପ ହେଉଛି କିଭଳି ଭାବରେ ମୁଖାମୁଜ, ଇଏ ହେଉଛି ଅମୃତ, ଏ ଅମୃତକୁ ମୁହୁର୍ମୁହୁ ପାଳନ କରିଛନ୍ତି ସେମାନେ। ତେଣୁ ସେମାନେ ଅତ୍ୟନ୍ତ ବୟସ୍କ ବ୍ୟକ୍ତି ମଧ୍ୟ ସେମାନେ ଯୁବକ ହେଇଯାଉଛନ୍ତି ଭଗବାନ ରୂପ ଦର୍ଶନ କରି। ଏଇଭଳି ଭାବରେ ଭଗବାନ ମଥୁରାରେ ତାଙ୍କ ଲୀଳା ପ୍ରଦର୍ଶନ କରୁଛନ୍ତି। ଆମର ସମୟ ହେଇଯାଇଛି, ଆମ କଥା ବିଶ୍ରାମ ନେବା ପୂର୍ବରୁ ଆମେ କହିବା କାହାକୁ ଯେମିତି ପ୍ରଶ୍ନ ରହିଛି ବା କିଛି ଆମର କିଛି ଭୁଲ ହେଇଛି ଦୁଃଖ ହେଇଛି ସଂଶୋଧନ କରିପାରନ୍ତି, ନହେଲେ ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତ କି ଜୟ ଶ୍ରୀ କୃପା ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କିତାଇ ଗୋପ୍ରମାନନ୍ଦେ ଜୟ ଶ୍ରୀ କୃପା ମହାରାଜ।